वासुदेवाय ॐ नमो भगवते वासुदेवाय। श्रीमद्भागवतम तृतीय स्कंद द्वादश अध्याय श्लोक 50। ऋषिणां ऋषिणां भूरिवीर्याणां भूरिवीर्याणां अपि अपि सर्गं सर्गं अविस्तृतं अविस्तृतं ज्ञान्त्वा ज्ञान्त्वा तद् तद् हृदये हृदये भूयः भूयः चिन्तयामास चिन्तयामास कौरव कौरव ऋषिणां भूरिवीर्याणां ऋषिणां भूरिवीर्याणां अपि सर्गम् अविस्तृतम् अपि सर्गम् अविस्तृतम् ज्ञात्वा तद्हृदये भूय ज्ञात्वा तद्हृदये भूय चिन्तयामास कौरव चिन्तयामास कौरव ऋषिणां भूरिवीर्याणां अपि सर्गम् अविस्तृतम् ज्ञात्वा तद्हृदये भूय चिन्तयामास कौरव सर्पणन्तु ऋषिणां भूरिवीर्याणां अपि सर्गम् अविस्तृतम् ज्ञात्वा तद्हृदये भूय चिन्तयामास कौरव चिन्तयामास कौरव ऋषिणां गुरुवीर्याणाम् अपि सर्गम् अविस्तृतम् ज्ञात्वा तद्हृदये भूय चिन्तयामास कौरव शब्दानुवाद ऋषिणां महर्षि मानकर भूरिवीर्याणां महान शक्ति समन्वित अपि सत्वे सर्गम सृष्टि जय श्री राधा मदन मंडल की अविस्तृतम अविस्तृत ज्ञान्त्वा जानी तत् तहा हृदये तांक हृदयरे भूयः पुनर्वार चिन्तायमास चिंता करिबाकु लागिले कौरव हे कौरव शोकरानुवाद हे कौरव जेतेबेले ब्रह्मा देखिले महाशक्तिशाली ऋषिगणंकर विद्यमानता सत्वे प्रजा सृष्टि अविस्तृत रहिला सेतेबेले से पुनराय सृष्टि विस्तार चिंता करिबाकु लागिले। ये श्लोक कौन से भावार्थ नहीं परवर्ती श्लोक पाठ करिया श्लोक 51। अहो अद्भुतम एतन मे व्यापृतस्यापि नित्यदा न हि एदते प्रजा नूनं दैवम अत्र विघातम। अर्थात ब्रह्मा मन मन चिंता कले अहो कि आश्चर्य मु सर्वदा सृष्टि कार्यर व्यापृत रहिअछि तथापि आमर प्रजा समूह विस्तार लाभ करुनाहांति निश्चय ही ए विषय रे दैव ही प्रतिकूल हेउछन्ति। ये श्लोक मध्य कौन सा भावार्थ नहीं परवर्ती श्लोक 52 पाठ करिबा। एवं युक्त कृतस्थस्य दैवंच व्यक्तस्तदा कस्य रूपम अभूद्वेधा यत् कायम अविचक्यते। अर्थात जितेबेले ब्रह्मा ये प्रकार चिंता करुथिले एवं दैव प्रति दृष्टि रखिथिले सेतेबेले तांक शरीर रु आउ दुटी रूप जात हला। वर्तमान सुद्धा ए द्विविध रूप को ही लोक माने ब्रह्माकर काय बोली कहिथांदी। ये श्लोक भावार्थ प्रभुपाद महाराज कहुछंती जे ब्रह्माकर शरीर रु दुईटी शरीर बाहरला गोटिकरे शास्त्रयुक्त मुख अछि एवं अन्यटिरे उन्नत कुचद्वय अछि। ଏମାନଙ୍କର ଉତ୍ପତ୍ତିଶୀଳ କଥା କେହି କହିପାରନ୍ତି ନାହିଁ ଏବଂ ସେଥିପାଇଁ ଆଜି ସୁଦ୍ଧା ଏ ଦୁଇଟି ରୂପକୁ କାୟ ବା ବ୍ରହ୍ମାଙ୍କର ଶରୀର ବୋଲି କୁହାଯାଇଛି। ଏ ଦୁଇଟିରେ ବ୍ରହ୍ମାଙ୍କ ସହିତ ପୁତ୍ର ବା କନ୍ୟା ସମ୍ବନ୍ଧ ନାହିଁ। ତେଣୁ ସର୍ବପ୍ରଥମେ ଆମର ଆଜିର ଏଇ ଭାଗବତ କ୍ଲାସ୍କୁ ଆମର କାକଟପୁରର ପ୍ରିନ୍ସିପାଲ ଡକ୍ଟର ଶ୍ରୀଯୁକ୍ତ ଆର୍ ଏନ୍ ବିଶ୍ୱାଳଙ୍କୁ ଆମେ ସ୍ୱାଗତ କରୁଛୁ ଏବଂ ରାଜେଶଙ୍କୁ ମଧ୍ୟ ଡକ୍ଟର ରାଜେଶଙ୍କୁ ମଧ୍ୟ ସ୍ୱାଗତ କରୁଛୁ। ତେଣୁ ଆଜି ଆମେ ଏଇ ଯେଉଁ ତୃତୀୟ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟ ଏହି ଶ୍ଳୋକ ପାଠ କରୁଛେ, ଏଇ ଭାଗବତ ଆଲୋଚନା କରୁଛେ। ଏଇ ଦ୍ୱାଦଶ ଅଧ୍ୟାୟର ଶୀର୍ଷକ ହେଉଛି କୁମାରଗଣ ଓ ଅନ୍ୟମାନଙ୍କର ସୃଷ୍ଟି। ଯେତେବେଳେ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା କରୁଛନ୍ତି କିଭଳି ସୃଷ୍ଟି ହୋଇଥିବ, କିନ୍ତୁ ଏ ସୃଷ୍ଟି ପ୍ରକ୍ରିୟା ଏ ଭାଗବତମରେ ବର୍ଣ୍ଣନା କରାଯାଇଛି। ଭାଗବତମରେ ଏ ସମସ୍ତ ବୈଦିକ ସାହିତ୍ୟର ସାର, ତେଣୁ ଏଥିରେ ସମସ୍ତ ଜ୍ଞାନ ବେଦାନ୍ତ, ବେଦ କହିଲେ ଜ୍ଞାନ ଏବଂ ବେଦାନ୍ତ କହିଲେ ଜ୍ଞାନର ଅନ୍ତ, ସବୁକିଛି ଜ୍ଞାନ ଆମେ ଜ୍ଞାନର ଅନ୍ତ ପାଇପାରିବା ବେଦାନ୍ତରେ। ବେଦାନ୍ତ ସୂତ୍ର ଯେଉଁ ରହିଛି ବ୍ୟାସଦେବ ରଚନା କରିଛନ୍ତି, ସେ ବେଦାନ୍ତ ସୂତ୍ରର ଭାଷ୍ୟ ହେଉଛନ୍ତି ଶ୍ରୀମଦ୍ ଭାଗବତମ୍। ତେଣୁ ଏଥିରେ ସମସ୍ତ ଜ୍ଞାନକୁ ଦଶ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ସ୍ୱର୍ଗ ବା ସୃଷ୍ଟି, ଭଗବାନ ପ୍ରଥମେ ସୃଷ୍ଟି କରୁଛନ୍ତି, ଆଉ କେହି ସୃଷ୍ଟି କରିପାରିବେ ନାହିଁ। ତେଣୁ ସେ ସୃଷ୍ଟିକୁ ବିସର୍ଗ କୁହାଯାଉଛି ବା ବିସ୍ତାର କରାଯାଉଛି, ବ୍ରହ୍ମା ଏଇଟାକୁ ବିସର୍ଗ ବା ତାକୁ ବିସ୍ତାର କରୁଛନ୍ତି। ସ୍ୱର୍ଗ ବିସର୍ଗ ସ୍ଥାନ କେଉଁଠି କିଏ ସବୁ ରହିଛନ୍ତି, ସ୍ଥାନ ପୋଷଣ କେମିତି ଭଗବାନ ତାଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି, ଉଦୟ କହିଲେ ବିଭିନ୍ନ ପ୍ରକାର ଯେଉଁ କର୍ମବାସନା ରହିଛି, ମନ୍ୱନ୍ତର ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି ତାଙ୍କ ବିଷୟରେ ଭାଗବତ ବର୍ଣ୍ଣନା କରାଯାଇଛି, ଈଶାନୁ କଥା ଭଗବାନ ଏବଂ ଭଗବାନ ଭକ୍ତମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ନିରୋଧ ଏ ଭୌତିକ ଜଗତରୁ କେମିତି ଜଣେ ମୁକ୍ତି ପାଇପାରିବ ସେ ବିଷୟରେ ବର୍ଣ୍ଣନା କରାଯାଇଛି, ମୁକ୍ତି ନିରୋଧ କହୁଛି ଏ ଭୌତିକ ଜଗତ ଅନ୍ତିମରେ ଧ୍ୱଂସ ହୋଇଯିବ ସେ ବିଷୟରେ ବର୍ଣ୍ଣନା କରାଯାଇଛି, ମୁକ୍ତି କେମିତି ଆମେ ଏ ଭୌତିକ ଜଗତରୁ ମୁକ୍ତି ପ୍ରାପ୍ତ ହେବା ସେ ବିଷୟରେ ମଧ୍ୟ ଆମେ ଜ୍ଞାନ ପାଇପାରିବା, ଏବଂ ଆଶ୍ରୟ ଦଶମ ତତ୍ତ୍ୱ ହେଉଛି ଆଶ୍ରୟ ତତ୍ତ୍ୱ, ଯାହାକି ଏ ଭଗବାନ କୃଷ୍ଣ ଭଗବାନ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ତେଣୁ ଏହି 10ଟି ବିଷୟରେ ଯେଉଁ ବର୍ଣ୍ଣନା କରାଯାଇଛି ଭାଗବତମରେ, ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏହି 2ଟିରେ ସ୍ୱର୍ଗ ଏବଂ ବିସର୍ଗ ବିଷୟରେ ବର୍ଣ୍ଣନା କରାଯାଇଛି, କେମିତି ପ୍ରଥମେ ସୃଷ୍ଟି କରାଯାଉଛି ଏବଂ ସେହି ସୃଷ୍ଟିକୁ କେମିତି ବିସ୍ତାର କରାଯାଉଛି। ତେଣୁ ବ୍ରହ୍ମା ଭଗବାନ ଏ ଭୌତିକ ଜଗତ ସୃଷ୍ଟି କଲା ପରେ ବ୍ରହ୍ମା ଆକୁ ସବୁ ବିଭିନ୍ନ ଭାବରେ ବିସ୍ତାର କରୁଛନ୍ତି, ସବୁ ବିଭିନ୍ନ ସୃଷ୍ଟି କରୁଛନ୍ତି। ବ୍ରହ୍ମାଙ୍କର ପ୍ରଥମେ 10 ଜଣ ପୁତ୍ର ସୃଷ୍ଟି କଲେ, ପ୍ରଥମେ 4 କୁମାରକୁ ସୃଷ୍ଟି କଲେ, ସନକ ସନାତନ ସନାତନ ସନତ କୁମାର, ଇଏ ହେଉଛନ୍ତି ଭଗବାନଙ୍କର ଗୋଟେ ଅବତାର, ଜ୍ଞାନ ଶକ୍ତିର ଅବତାର। ତାପରେ ଯେତେବେଳେ ତାଙ୍କୁ କହିଲେ ତୁମେ ପ୍ରଜା ସୃଷ୍ଟି କର, ସିଏ ଚାହିଁଲେ ନାହିଁ ସୃଷ୍ଟି କରିବା ପାଇଁ, ଏ ସଂସାର ବନ୍ଧନରେ ବାନ୍ଧିବା ପାଇଁ ଚାହିଁଲେ ନାହିଁ। ତେଣୁ ବ୍ରହ୍ମାଙ୍କର କ୍ରୋଧଜାତ ହେଲା, ଚକ୍ଷୁରୁ କ୍ରୋଧଜାତ ହେଲା, ସେଇ ଚକ୍ଷୁରୁ ତାଙ୍କ ଭୂଯୁଗଳ ମଧ୍ୟରୁ ଶିବଜୀ ଜାତ ହେଲେ। ତାପରେ ଶିବଜୀକୁ ଯେତେବେଳେ କହିଲେ ସେ ପ୍ରଜା ସୃଷ୍ଟି କରିବା ପାଇଁ, ସେତେବେଳେ ମଧ୍ୟ ଶିବଜୀ ଯଦିଓ ସୃଷ୍ଟି କଲେ ପ୍ରଜା, କିନ୍ତୁ ସେ ତାଙ୍କର ଅନୁରୂପ ଭୂତ ପ୍ରେତ ଇତ୍ୟାଦି ସୃଷ୍ଟି କଲେ, ଯିଏକି ଭୌତିକ ଜଗତ ଧ୍ୱଂସ କରିବା ପାଇଁ ଆରମ୍ଭ କଲେ। ଯେମିତି ବର୍ତ୍ତମାନ ମଧ୍ୟ ଆମେ ଦେଖିବା ପୃଥିବୀ ପୃଷ୍ଠରେ ଧ୍ୱଂସ ପାଇଁ ବହୁତ ପ୍ରକାର ବ୍ୟବସ୍ଥା ରହିଛି, ବିଭିନ୍ନ ପ୍ରକାର ପରମାଣୁ ବିମାନ ସବୁ ଆଟମିକ ଟ୍ରିଟି ସବୁ ହେଉଛି, କୁହାଯାଇଛି ଯେତିକି ଆମର ଶସ୍ତ୍ର ରହିଛି, ଅସ୍ତ୍ରଶସ୍ତ୍ର ଯେଉଁ ରହିଛି ବୋମା ଇତ୍ୟାଦି, ଏ ଭୌତିକ ଜଗତକୁ ପୃଥିବୀକୁ ଅନେକ ଥର ଧ୍ୱଂସ କରିଦେବ। ତେଣୁ ଏଇଟା ବର୍ତ୍ତମାନ ଧ୍ୱଂସର ସମୟ ନୁହଁ, ଏ ବର୍ତ୍ତମାନ ସୃଷ୍ଟିର ସମୟ, ସ୍ଥିତିର ସମୟ। ଧ୍ୱଂସ ସମୟ ଆସିଲେ ଭଗବାନ ନିଜେ ବଳରାମ ତାଙ୍କର ମୁଖରୁ ଅଗ୍ନି ବାହାରି ଏ ଭୌତିକ ଜଗତକୁ ଧ୍ୱଂସ କରିଦେବ, ଆମକୁ ଧ୍ୱଂସ କରିବା ଦରକାର ନାହିଁ। ଶିବଜୀ ରହିଛନ୍ତି, ଧ୍ୱଂସ କରିବେ, ତାଣ୍ଡବ ନୃତ୍ୟ କରି ସେ ଧ୍ୱଂସ କରିବେ ଏ ଭୌତିକ ଜଗତକୁ, ସେ ସମୟ ଆସିଲେ ଧ୍ୱଂସ ହେବ। କିନ୍ତୁ ତଥାପି ମନୁଷ୍ୟମାନେ ଏ ଭୌତିକ ଜଗତକୁ ଧ୍ୱଂସ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। ଯାହା ହେଉ, ସେହିଭଳି ଭାବରେ ସେହି ସମୟରେ ମଧ୍ୟ ଶିବଜୀ ଯେଉଁ ପ୍ରଜା ସୃଷ୍ଟି କଲେ ସେମାନେ ମଧ୍ୟ ଭୌତିକ ଜଗତକୁ ଧ୍ୱଂସ କରିବା ପାଇଁ ଆରମ୍ଭ କରିଦେଇଥିଲେ। ତେଣୁ ବ୍ରହ୍ମା ଶିବଜୀଙ୍କୁ କହିଲେ, ଠିକ୍ ଅଛି, ତୁମେ ଆଉ ପ୍ରଜା ସୃଷ୍ଟି କରିବା ଦରକାର ନାହିଁ, ତୁମେ ବର୍ତ୍ତମାନ ଧ୍ୟାନ କର। ତେଣୁ ତାପରେ ସେ ପ୍ରସିଦ୍ଧ 10 ଜଣ ଋଷିଙ୍କୁ ସୃଷ୍ଟି କଲେ, ଆମେ ଯେଉଁ କୁହାଯାଇଛି ପୂର୍ବରୁ ବର୍ଣ୍ଣନା କରାଯାଇଛି, ଅତ୍ରି ମରିଚି ଅଙ୍ଗିରସ ପୁଲସ୍ଥ ପୁଲହ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦଂ ଚୈବାତ୍ର ଦଶମଂ ଅତ୍ରି ମରିଚି ଅଙ୍ଗିରସ ପୁଲସ୍ଥ ପୁଲହ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ଏମିତି ଆହୁରି ପ୍ରସିଦ୍ଧ ଯେଉଁ ଆମର କର୍ଦ୍ଦମ ଇତ୍ୟାଦି ଏମାନେ ସବୁ ସୃଷ୍ଟି କଲେ ବ୍ରହ୍ମା। ତାପରେ ଏ ଭୌତିକ ଜଗତ କେମିତି ଚାଲିବ, ଭୌତିକ ଲୋକମାନେ କିଭଳି ଭୌତିକ ଜଗତରେ ଜୀବନ ନିର୍ବାହ କରିବେ, ସେଥିପାଇଁ ସେ ବେଦଶାସ୍ତ୍ରକୁ ପ୍ରଣୟନ କଲେ। ବେଦ ଯେଉଁ ରହିଛି ରିକ୍ସାମ ଯଜୁ ଅଥର୍ବ ଏବଂ ବିଭିନ୍ନ ଉପନିଷଦ ପୁରାଣ ଉପବେଦ ଇତ୍ୟାଦି ସବୁ ମଧ୍ୟ ତାଙ୍କର ମୁଖରୁ ସେ ସୃଷ୍ଟି କଲେ। ଏସବୁ ସୃଷ୍ଟି କଲା ପରେ ବର୍ତ୍ତମାନ ସେ ଦେଖୁଛନ୍ତି ଏତେ ସବୁ ସୃଷ୍ଟି କଲା ପରେ ମଧ୍ୟ ତାଙ୍କର କାହିଁକି ସୃଷ୍ଟି ବିସ୍ତାର ଲାଭ କରିପାରୁନାହିଁ, ତେଣୁ ସେ କଥା ଏଠି ସେ ଚିନ୍ତା କରୁଛନ୍ତି। ଋଷିଣୀ ଋଷିଣାଂ ଧୂରିବୀର୍ଯ୍ୟଣାଂ, ଏ ଯେଉଁ ଋଷିମାନେ ଏମାନେ ସାମାନ୍ୟ ବ୍ୟକ୍ତି ନୁହନ୍ତି, ବହୁତ ଶକ୍ତିଶାଳୀ ସେମାନେ ଅଛନ୍ତି। ଋଷି ଧୂରିବୀର୍ଯ୍ୟଣାଂ, ବହୁତ ଶକ୍ତି ରହିଛି ତାଙ୍କର। କିନ୍ତୁ ଅପି ସ୍ୱର୍ଗମ ସ୍ୱର୍ଗମ ଅବିସ୍ତୃତମ, ତଥାପି କାହିଁକି ବିସ୍ତୃତି ଲାଭ କରୁନାହିଁ। ଏ ଭୌତିକ ଜାଗା ଯେଉଁ ବ୍ରହ୍ମାଣ୍ଡ ରହିଛି, ଇଏ ଖାଲି ବୈଜ୍ଞାନିକମାନଙ୍କ ମତ ଅନୁସାରେ ଖାଲି ପୃଥିବୀରେ ଜୀବ ଅଛନ୍ତି, ଆଉ କେଉଁଠି ନାହିଁ, କିନ୍ତୁ ତା ନୁହଁ। ଏ ସମଗ୍ର ଯେତେ ଲୋକ ଅଛି ସବୁଠାରେ ଜୀବନ ରହିଛି, ସବୁକିଛି ଜୀବନ ଜୀବିତ ବ୍ୟକ୍ତିମାନେ ସବୁ ରହିଛନ୍ତି। ଏମିତିକି ସୂର୍ଯ୍ୟରେ ମଧ୍ୟ ଜୀବନ ଅଛି, ଯାହାକି ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଅର୍ଜୁନ ଇମଂ ବିବସତି ଯୋଗଂ ପ୍ରକ୍ତବାନ ଅହମ ବ୍ୟୟମ, ମୁଁ ଏଇ ଯେଉଁ ଜ୍ଞାନ ତୁମକୁ ବର୍ତ୍ତମାନ ଦେଉଛି, ଏ ଜ୍ଞାନକୁ ବହୁ ବର୍ଷ ତଳେ ଆମର ପ୍ରଭୁପାଦ ମହାରାଜଙ୍କର ଭାବାର୍ଥରେ କହୁଛନ୍ତି 12,40,000,000 ବର୍ଷ ପୂର୍ବେ ଭଗବାନ ଏ ଜ୍ଞାନ ସୂର୍ଯ୍ୟ ଦେବତା ବିଭୂଷଣଙ୍କୁ ଦେଇଥିଲେ। ତେଣୁ ଅର୍ଜୁନ ଆଶ୍ଚର୍ଯ୍ୟ ହେଉଛନ୍ତି, ଅର୍ଜୁନ କହୁଛନ୍ତି ସୂର୍ଯ୍ୟରେ କ'ଣ ଜୀବନ ଅଛି, ନା ଜୀବନ କାହିଁ ନାହିଁ, ବିଭୂଷଣ ଅଛନ୍ତି, ମୁଁ ତାଙ୍କୁ ଦେଇଛି ଜ୍ଞାନ, ନା ତୁମେ ତ ଏବେ ଜନ୍ମ ହେଇଛ ମୋ ସହିତ, ତୁମର ଆମର କଣ୍ଟେମ୍ପରାରୀ, ତୁମକୁ ତ ମାତ୍ର 90 ବର୍ଷ ହେଇଛି, ଆଉ ସୂର୍ଯ୍ୟ ତ ବହୁତ ଆଗରୁ ଅଛନ୍ତି, ବହୁତ ଯୁଗରୁ ଯୁଗ ଯୁଗ ଅଛନ୍ତି, ତାହେଲେ କେମିତି ମୁଁ ଜାଣିବି ଯେ ଆପଣ ଆଗରୁ କହିଥିଲେ ବୋଲି, ନା ବହୁନି ମେ ବ୍ୟତୀତାନି ଜନ୍ମାଣି ତବ ଯା ଅର୍ଜୁନ ତାହ୍ନେହଂ ବେଦ ସର୍ବାଣୀ ନ ତୁମ ବେଦ ପରନ୍ତବ। ଅର୍ଜୁନ ଆମେ ମଧ୍ୟ ବହୁତ ଜନ୍ମ ହେଲାଣି ଏଠି ଭୌତିକ ଜଗତକୁ ଆସୁଛେ, ବିଭିନ୍ନ ସମୟରେ ଆସୁଛେ, ବିଭିନ୍ନ ସ୍ଥାନକୁ ଆସୁଛେ, ମିଶିକିରି ଆସୁଛେ, କିନ୍ତୁ ସେସବୁକୁ ମନେ ରଖିଛି, କିନ୍ତୁ ତୁମେ ଭୁଲି ଯାଇଛ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ସବୁଠାରେ ଜୀବନ ଅଛି, ଖାଲି ଯେ ପୃଥିବୀ ପୃଷ୍ଠରେ ଜୀବନ ଅଛି ତାହା ନୁହଁ, ସବୁଠାରେ ଜୀବନ ଅଛି। ତେଣୁ ବ୍ରହ୍ମା ଚିନ୍ତା କରୁଛନ୍ତି ସବୁଠାରେ ଜୀବନ ବ୍ୟାପି ଯିବା କଥା, ପ୍ରଜାମାନେ ବିସ୍ତାର ଲାଭ କରିବା କଥା, କିନ୍ତୁ ଏତେ ଶକ୍ତିଶାଳୀ ଋଷିମାନଙ୍କୁ ସୃଷ୍ଟି କଲି, କିନ୍ତୁ ତଥାପି କାହିଁକି ଏ ଭୌତିକ ଜଗତରେ ବିସ୍ତାର ଲାଭ କରୁନାହିଁ, ଅପି ସ୍ୱର୍ଗମ ଅବିସ୍ତୃତମ, କାହିଁକି ବିସ୍ତାର ହେଇପାରୁନାହିଁ। ତେଣୁ ସେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଋଷିଣାଂ ଗୁରିବୀର୍ଜଣାମ ଅପି ସ୍ୱର୍ଗାଣାମ ଅବିସ୍ତୃତମ ଜ୍ଞାନ୍ତା ତତ୍ ହୃଦୟ ଭୂୟସ ଚିନ୍ତୟା ମାସ କୌରବ, ପୁଣି ଚିନ୍ତା କରିବାକୁ ଲାଗିଲେ। ଭଗବାନ ତ ସମସ୍ତେ ଜ୍ଞାନ ଦେଇଦେଇଛନ୍ତି ନା ବ୍ରହ୍ମାଙ୍କୁ, ତେଣୁ ବ୍ରହ୍ମା ଚିନ୍ତା କଲେ, ସେ ଜ୍ଞାନ ଦ୍ୱାରା ସେ ଚିନ୍ତା କରୁଥିଲେ, ଏଇ ଯେଉଁ 12 ଜଣ ଋଷିଙ୍କୁ ସୃଷ୍ଟି କଲି, ପ୍ରସିଦ୍ଧ ବହୁତ ଶକ୍ତିଶାଳୀ ଋଷିଙ୍କୁ ସୃଷ୍ଟି କଲି, ଆଉ ମଧ୍ୟ କେତେ ଜଣ ଋଷିଙ୍କୁ ସୃଷ୍ଟି କରିଛି, ଏବଂ ଶିବଜୀଙ୍କୁ ସୃଷ୍ଟି କଲି, 4 କୁମାରଙ୍କୁ ସୃଷ୍ଟି କଲି, ତାହେଲେ ସେମାନେ ସୃଷ୍ଟି କରିକିରି ଏ ଭୌତିକ ଜଗତକୁ ପ୍ରଜା ବିସ୍ତାର କରିବା କଥା, କାହିଁକି ହେଇପାରୁନାହିଁ, କ'ଣ ଅସୁବିଧା ରହିଛି, ତେଣୁ ଚିନ୍ତା କରୁଛନ୍ତି ସେ। ଚିନ୍ତା ମାସ କୌରବ, କୁରୁ ବଂଶରେ ଆସୁଛନ୍ତି, କୌରବମାନେ ଆସୁଛନ୍ତି, ତେଣୁ ଏ ପରୀକ୍ଷିତ ମଧ୍ୟ ସେଇ କୁରୁ ବଂଶରେ ଆସୁଛନ୍ତି ସେଇଥିପାଇଁ, ଏବଂ ବିଦୁର ମଧ୍ୟ ସେଇ କୁରୁ ବଂଶରେ ଆସିଛନ୍ତି, ତେଣୁ ମୈତ୍ର ବିଦୁରଙ୍କୁ ସମ୍ବୋଧନ କରୁଛନ୍ତି କୌରବ। ଏହିଭଳି ଭାବରେ ବ୍ରହ୍ମା ଚିନ୍ତା କରୁଛନ୍ତି, ତେଣୁ ବିଦୁର ଚିନ୍ତା କରୁଛନ୍ତି, ବିଦୁର ମନେ ମନେ ଭାବୁଛନ୍ତି, ତାହେଲେ ବ୍ରହ୍ମା ଚିନ୍ତା କରି କ'ଣ କଲେ। ସେ କହିବା ପୂର୍ବରୁ ମୈତ୍ରମୁନି କହୁଛନ୍ତି, ଅହୋ ଅଦ୍ଭୁତମ ଏତନ୍ମେ ବ୍ୟାପୃତ ସ୍ୟାବ ନିତ୍ୟଦା ନହି ଏଧନ୍ତେ ପ୍ରଜା ନୂନଂ ଦୈବମ ଅତ୍ର ବିଘାତମ। ବିଦୁର ବ୍ରହ୍ମା କ'ଣ ଚିନ୍ତା କରୁଥିଲେ ଜାଣିଛ ନା କ'ଣ, ନା ସେ ଆଶ୍ଚର୍ଯ୍ୟ, ଅହୋ ଅଦ୍ଭୁତମ ଏନମ୍, ଅଦ୍ଭୁତ କଥା, ମୁଁ ତ ଏମାନଙ୍କୁ ସବୁ ସୃଷ୍ଟି କଲି, ବର୍ତ୍ତମାନ ପ୍ରଜା ବିସ୍ତାର ଲାଭ କରିବା କଥା, କିନ୍ତୁ ହେଇପାରୁନାହିଁ କାହିଁକି। ବ୍ୟାପୃତ ସ୍ୟାବ ନିତ୍ୟଦା, ସବୁବେଳେ ସେ ଚେଷ୍ଟା କରୁଛନ୍ତି ଏଇ ପ୍ରଜା ବିସ୍ତାର ଲାଭ କରନ୍ତୁ, କିନ୍ତୁ ତଥାପି ହେଇପାରୁନାହିଁ, ଏଇଟି ଗୋଟେ ଆଶ୍ଚର୍ଯ୍ୟ କଥା। ତେଣୁ ନହି ଏଧନ୍ତେ ପ୍ରଜା ନୂନଂ, ପ୍ରଜାମାନେ ବିସ୍ତାର ଲାଭ କରିପାରୁନାହାନ୍ତି, ତେଣୁ ନୂନଂ ଦୈବମ ମାତ୍ର ବିଘାତମ, ନିଶ୍ଚିତ ଭାବରେ ଭଗବାନଙ୍କର କ'ଣ ଗୋଟେ ଆଉ ଗୋଟେ କିଛି ରହିଛି, ମନ ଭଗବାନଙ୍କର ଆଉ ଗୋଟେ କିଛି ଇଚ୍ଛା ରହିଛି, ତାଙ୍କର ଚିନ୍ତାଧାରା ଅନୁସାରେ ଆମେ କାର୍ଯ୍ୟ କରିବାକୁ ପଡ଼ିବ। ତେଣୁ ଆମେ ଯେତେବେଳେ ଚିନ୍ତା କରୁଛେ ଆମ ମନ ଇଚ୍ଛା କାର୍ଯ୍ୟ କରିବା ପାଇଁ, ସେଇଟା ସକ୍ସେସ୍ ହେଇପାରିବ ନାହିଁ। ଭାଗବତ ପଞ୍ଚମ ସ୍କନ୍ଧରେ ଋଷଭ ଦେବ ସେ କଥା କହୁଛନ୍ତି। ତାଙ୍କର 100 ପୁତ୍ର ଥିଲେ, ତାଙ୍କ ଭିତରୁ ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ, ଯାହାଙ୍କ ନାମ ଅନୁସାରେ ଆମର ଏଇଟାକୁ ଭାରତବର୍ଷ ବୋଲି କୁହାଯାଉଛି। ତେଣୁ ସେ କହୁଛନ୍ତି ରାଜା ଋଷଭଦେବ, ଯିଏକି ଜଣେ ଭଗବାନଙ୍କର ଅବତାର, ସେ କହୁଛନ୍ତି ଭରତ ପରାଭବ ସ୍ଥାବତ ଅଭୂତ ଜାତ ଯାବତ୍ ନ ଜିଜ୍ଞାସିତାତ୍ମ ତତ୍ତ୍ୱ ଯାବତ୍ କ୍ରିୟା ସ୍ଥାବତ ଇଦଂ ମନୋଭି କର୍ମାତ୍ମକ ଜେନ ଶରୀର ବନ୍ଧ। ହେ ଭରତ, ହେ ପୁତ୍ରମାନେ, ଆମେ ଯେତେଦିନ ପର୍ଯ୍ୟନ୍ତ ଜଣେ ଆତ୍ମତତ୍ତ୍ୱ ବିସ୍ତାର ଚିନ୍ତା କରୁନାହିଁ, ଆତ୍ମତତ୍ତ୍ୱ ବିଷୟରେ ଆଲୋଚନା କରୁନାହିଁ, ବ୍ରହ୍ମ ଜିଜ୍ଞାସା କରୁନାହିଁ, ସେତେଦିନ ପର୍ଯ୍ୟନ୍ତ ସେ ଯେତେ କାର୍ଯ୍ୟ କଲେ ମଧ୍ୟ, ଯେତେ ଯାହା କଲେ ମଧ୍ୟ ସବୁକିଛି ପରାଜୟ ହେବ। ପରାଭବ ସ୍ଥାବତ ଅଭୂତ ଜାତ, କାରଣ ସେମାନେ ସମସ୍ତେ ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏଇ ଭୌତିକ ଜଗତରେ ଯେତେବେଳେ ଜନ୍ମଗ୍ରହଣ କରୁଛନ୍ତି ସେତେବେଳେ ଅବୋଧ ଜାତ, ଅବୋଧ, ସେମାନେ ଜ୍ଞାନ ପ୍ରାପ୍ତ ହେଇନାହାନ୍ତି, ବ୍ରହ୍ମା ମଧ୍ୟ ଜାଣିପାରିଲେନି ସେ କିଏ। ବହୁତ ବର୍ଷ କାଳ ଚିନ୍ତା କରିବା, ସେ ଜଳରେ ଅନ୍ୱେଷଣ କରୁଥିଲେ ତାଙ୍କର ସୋର୍ସ କେଉଁଟା, ସେ କେଉଁଠୁ ଆସିଛନ୍ତି। ତେଣୁ ଏଠି ସମସ୍ତେ ଅବୋଧ ଜାତ, ସମସ୍ତେ ଅଜ୍ଞାନତର ଜାତ ହେଉଛନ୍ତି। ସେଥିପାଇଁ ଆମେ ଗୁରୁଦେବଙ୍କୁ ପ୍ରାର୍ଥନା କରୁଛେ, ଓଂ ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା ଚକ୍ଷୁରୋନ୍ମିଳିତ ଜେନ ତସ୍ମୈ ଶ୍ରୀ ଗୁରୁବେ ନମଃ। ଆମେ ସମସ୍ତେ ଅଜ୍ଞାନତା ଭିତରେ ଅଛେ, ଏ ଭୌତିକ ଜଗତ ହେଉଛି ଅନ୍ଧକାରମୟ ଜଗତ। ତେଣୁକରି ବେଦରେ ବର୍ଣ୍ଣନା କରାଯାଇଛି, ତମସୋମା ଜ୍ୟୋତିର୍ଗମୟ, ଅନ୍ଧକାରରେ ରୁହ ନା, ଆଲୋକକୁ ଆସ। ତେଣୁ ଜଣେ ଗୁରୁଙ୍କ ପାଖକୁ ଯାଇ ତାଙ୍କୁ ଏଇଭଳି ଭାବେ ପ୍ରାର୍ଥନା କରିବା କଥା, ହେ ଗୁରୁଦେବ, ଆମେ ଅଜ୍ଞାନ ଭିତରେ ଅଛେ, ଆମେ ଅଜ୍ଞାନ ଭିତରେ ଅଛୁ, ଆମକୁ କୃପା କରି ଆମକୁ ଜ୍ଞାନ ଲୋକ ପ୍ରଦାନ କରନ୍ତୁ, ଜ୍ଞାନାଞ୍ଜନ ଶଳାକୟା, ଆମେ ଆପଣ ଆମକୁ ଚକ୍ଷୁକୁ ଆମକୁ ଚକ୍ଷୁକୁ ଖୋଲ ଦିଅନ୍ତୁ, ଆମେ ଉନ୍ମୀଳନ କରନ୍ତୁ, ଯାହାଫଳରେ କି ଆମେ ପ୍ରକୃତ ସତ୍ୟ ପ୍ରକୃତ ତଥ୍ୟକୁ ଜାଣିପାରିବା। ତେଣୁ ଏହିଭଳି ଭାବରେ ଯେତେବେଳେ ବ୍ରହ୍ମା ଯେଉଁ କରାଯାଉଛି ସୃଷ୍ଟି କରୁଛନ୍ତି, ସେ କହୁଛନ୍ତି କାହିଁକି ତାହେଲେ ଆମର ଋଷଭ କହୁଛନ୍ତି, ଆମେ ଯଦି ଭଗବାନଙ୍କ ଇଚ୍ଛାକୁ ଚିନ୍ତା କରିବା ନାହିଁ, ଭଗବାନଙ୍କ କ'ଣ ପ୍ଲାନ୍ ଅଛି ଚିନ୍ତା କରିବା ନାହିଁ, ଆମେ ନିଜ ପ୍ଲାନ୍ କରିବା, ତାହେଲେ ସେ ପ୍ଲାନ୍ କେବେ ହେଲେ ସକ୍ସେସଫୁଲ୍ ହୋଇପାରିବ ନାହିଁ, କେବେ ହେଲେ ସଫଳପ୍ରଦ ହୋଇପାରିବ ନାହିଁ। କାରଣ ଭଗବାନ ଇଚ୍ଛା ହିଁ ସଫଳ ହେବ। ଭଗବାନ କହୁଛନ୍ତି, ହେ ଅର୍ଜୁନ, ଦେଖ, ତମେ ତମ ପ୍ଲାନ୍ କଲେ ହେବ ନାହିଁ। ତମେ ଯେଉଁ ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ଅର୍ଜୁନ ବହୁତ ପ୍ରକାର ପ୍ଲାନ୍ କରିଥିଲେ, ନା ନା ଆମେ ଯୁଦ୍ଧ କରିବା ନାହିଁ, ଏ ଯୁଦ୍ଧ କଲେ ହିଂସା ହେବ, ହିଂସା ଦ୍ୱାରା ଅନ୍ୟାୟ ହେବ, ଅଧର୍ମ ହେବ, ଧର୍ମ ନଷ୍ଟ ହେଲେ, ଧର୍ମ ନଷ୍ଟ ହେଲେ କୁଳକୃଷ୍ଣ ଅଧର୍ମ ଅଧର୍ମ ବ୍ୟାପିବ, ଅଧର୍ମ ବ୍ୟାପିଲେ କୁଳ ସ୍ତ୍ରୀମାନେ ସେମାନେ ବିଧବା ହୋଇକରି ସେମାନେ ବିଭିନ୍ନ ପ୍ରକାର ବିଚାର କାର୍ଯ୍ୟ କରିବେ, ଯାହାଫଳରେ କି ସମାଜରେ ବର୍ଣ୍ଣଶଙ୍କର ଜାତ ହେବେ ଏବଂ ସମାଜରେ ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି ହେବ। ଏଇଭଳି ଭାବରେ ଅର୍ଜୁନ ବହୁତ ପ୍ରକାର ପ୍ଲାନ୍ କଲେ, କିନ୍ତୁ ଭଗବାନ କହୁଛନ୍ତି, ଅର୍ଜୁନ ତୁମର ପ୍ଲାନ୍ କାମ କରିବ ନାହିଁ। ଦେଖ, ତୁମେ ଯୁଦ୍ଧ ନ କଲେ ମଧ୍ୟ ଏମାନେ ସମସ୍ତେ ମୃତ୍ୟୁବରଣ କରୁଛନ୍ତି। ଏକାଦଶ ଅଧ୍ୟାୟରେ ଭଗବାନ ଯେତେବେଳେ ବିଶ୍ୱରୂପ ଦେଖାଉଛନ୍ତି ସେତେବେଳେ ସେ କହୁଛନ୍ତି, ଅର୍ଜୁନ ତସ୍ମାତ୍ ମୁତିଷ୍ଠ ଯଶୋ ଲଭସ୍ୱ ଜିତ୍ୱା ଶତ୍ରୁ ଭୂଙ୍କ ରାଜ୍ୟଙ୍କ ସମୃଦ୍ଧମ ମୟେବେତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ସଭ୍ୟ ସାଚିନ୍। ଅର୍ଜୁନ, ତୁମେ ଯେଉଁ ପ୍ଲାନ୍ କରୁଛ ସେ ପ୍ଲାନ୍ ସକ୍ସେସଫୁଲ୍ ହେବ ନାହିଁ, ମୋର ପ୍ଲାନ୍ ମୁଁ ଯାହା କହିଛି ସେଇଟା ହିଁ ହେବ। ଦେଖ ତମ ଆଖିରେ, ଦେଖ ତମ ଆଖି ଆଗରେ ଦେଖ, ବିଶ୍ୱରୂପରେ ଭଗବାନ ଦେଖାଉଛନ୍ତି ଅର୍ଜୁନକୁ, ଦେଖ ତସ୍ମାତ୍ ମୁତିଷ୍ଠ, ତୁମେ ଯେଉଁ ଅଜ୍ଞାନ ଭିତରେ ରହିଛ, ତୁମେ ମନକୁ ମନ ଚିନ୍ତା କରୁଛ, ପ୍ଲାନ୍ କରୁଛ, ସେସବୁ ହେଇପାରିବ ନାହିଁ, ସେଥିରୁ ତୁମକୁ ଉଠିବାକୁ ପଡ଼ିବ, ଜାଗ୍ରତ ହେବାକୁ ପଡ଼ିବ। ଯଶୋ ଲଭସ୍ୱ, ଏବଂ ଯଦି ମୋ ଇଚ୍ଛା ଅନୁସାରେ ତୁମେ କାର୍ଯ୍ୟ କରିବ ତାହେଲେ ତୁମେ ଯଶ ପ୍ରାପ୍ତ ହେବ। ଜିତ୍ୱା ଶତ୍ରୁ ଭୂଙ୍କ ରାଜ୍ୟଙ୍କ ସମୃଦ୍ଧମ, ଏ ଶତ୍ରୁମାନଙ୍କୁ ତୁମେ ଜିତିପାରିବ ଏବଂ ତୁମେ ସମୃଦ୍ଧ ରାଜ୍ୟକୁ ଉପଭୋଗ କରିବ। କିନ୍ତୁ ପ୍ରକୃତରେ ଯଦି ଅର୍ଜୁନ କହିବେ, ପ୍ରଭୁ ମୁଁ ଯଦି ଯୁଦ୍ଧ ନ କରିବି କ'ଣ ହେବ, ନା ତୁମେ ଯୁଦ୍ଧ ନ କଲେ ମଧ୍ୟ ଏମାନେ ମରିସାରିଛନ୍ତି, ମୟେ ବେତା ନିହତା ପୂର୍ବମେବ, ମୋ ଦ୍ୱାରା ପୂର୍ବରୁ ଏମାନେ ସବୁ ମୃତ୍ୟୁବରଣ କରିସାରିଛନ୍ତି, ନିହତା ମୁଁ ତାଙ୍କୁ ସବୁ ହତ୍ୟା କରିସାରିଛି। ନା ପ୍ରଭୁ କେବେ ହତ୍ୟା କଲେ, ଆମର ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଯେତେବେଳେ ଯେଉଁ ରାଜସଭାରେ ହସ୍ତିନାପୁର ରାଜସଭାରେ ଯେଉଁ ଦ୍ରୌପଦୀଙ୍କୁ ଯେତେବେଳେ ବିଭସ୍ତ କରିବା ପାଇଁ ଚେଷ୍ଟା କରାଯାଉଥିଲା, ସେହି ସମୟରେ ଭଗବାନ ସମସ୍ତଙ୍କୁ ହତ୍ୟା କରିସାରିଛନ୍ତି। ତେଣୁ ମୟବେତା ନିହତା ପୂର୍ବରୁ ମୁଁ ପୂର୍ବରୁ ସମସ୍ତେ ହତ୍ୟା କରିସାରିଛି, ତମେ ଯୁଦ୍ଧ ନ କଲେ ମଧ୍ୟ ଏମାନେ ସମସ୍ତେ ମୃତ୍ୟୁବରଣ କରିବେ, କିନ୍ତୁ ତମେ ଯଦି ଏଥିରେ ସାହାଯ୍ୟ କରିବ ତ କେବଳ ନିମିତ୍ତ ହବ, ନିମିତ୍ତ ମାତ୍ର ଭବ ସବ୍ୟସାଚିନ, ତମେ ଯଦି କେବଳ ନିମିତ୍ତ ହବ ତାହେଲେ ତମେ ସମସ୍ତ ଯଶ ପ୍ରାପ୍ତ ହବ। ଯଦିଓ ମୁଁ ହତ୍ୟା କରିଛି ସମସ୍ତଙ୍କୁ କିନ୍ତୁ ମୋର ଯଶ ଆସିବ ନାହିଁ। ସମସ୍ତେ କହିବେ ଅର୍ଜୁନ ବହୁତ ଯୋଦ୍ଧା, ସିଏ ସବୁ ଯୁଦ୍ଧକୁ ହତ୍ୟା କଲେ, ସମସ୍ତଙ୍କୁ ହତ୍ୟା କଲେ। ଆମର ଏହି ପ୍ରସଙ୍ଗରେ ମହାଭାରତରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେଲା ସେହି ସମୟରେ ସମସ୍ତ ପୌରମାନେ ପାଣ୍ଡବମାନେ ସବୁ ଆଲୋଚନା କରୁଥିଲେ କେତେ ଦିନରେ ଯୁଦ୍ଧ ଜଣେ କରିପାରିବ, ଜଣେ ସେନାପତି ଯଦି ହେବେ କେତେ ଦିନରେ ଯୁଦ୍ଧକୁ ସମାପ୍ତ କରିପାରିବେ, କିଏ କେତେ ପ୍ରକାର କଥା କହିଲେ। ପାଣ୍ଡବ ଭୀଷ୍ମଦେବ କହିଲେ 10-15 ଦିନ ଲାଗିବ, ଏଭଳି ଭାବରେ ଅର୍ଜୁନ କହିଲେ, କର୍ଣ୍ଣ କହିଲେ, ସବୁ କହିଲେ। ତେଣୁ ତାପରେ ଭଗବାନ କିନ୍ତୁ ପ୍ଲାନ୍ କରିଛନ୍ତି 18 ଦିନ, ତା ପୂର୍ବରୁ ସରିବନି କି ପରେ ହବନି। ତେଣୁ ଜଣେ ବେଲାରସେନ ଥିଲେ, ଯେ କି ଭୀମଙ୍କର ପୁତ୍ର ଘଟୋତ୍କଚ, ତାଙ୍କର ପୁତ୍ର ହେଉଛନ୍ତି ବେଲାରସେନ। ସିଏ କହିଲେ ଯେ ମୁଁ ଗୋଟାଏ ଦିନରେ ସମସ୍ତଙ୍କୁ ସବୁ ଯୁଦ୍ଧକୁ ସମାପ୍ତ କରିଦେବି, ନା କେମିତି ପ୍ରମାଣ କ'ଣ ଦେଇପାରିବ, ନା ହଁ ଦେଖୁନାହାନ୍ତି, କହିଲେ ଗୋଟିଏ ସର ଛାଡ଼ିଲେ ଯେତେ ଅଛନ୍ତି ଯେବେ ସବୁ ପ୍ରକୃତରେ ମୃତ୍ୟୁବରଣ କରିବେ 18 ଦିନରେ, 18 ଅକ୍ଷୁଣୀ ସୈନ୍ୟ ଥିଲେ, ସମସ୍ତଙ୍କର ଶରୀରରେ ମସ୍ତକରେ ଗୋଟେ ଗୋଟେ ନାଲି ଟୀକା ଦେଇକି ସେ ପଳାଇ ଆସିଲା ସେ ଧନୁଷର। ତେଣୁ ଭଗବାନ କହିଲେ ମୁଁ ତ ପ୍ଲାନ୍ କରିଛି 18 ଦିନ, ଇଏ କ'ଣ ଗୋଟିଏ ଦିନରେ ସେ ସାରିବା ପାଇଁ ବସିଲାଣି। ତେଣୁ ଅନ୍ତିମରେ ଭଗବାନ ତାର ମୃତ୍ୟୁକୁ ତାକୁ ଛେଦନ କଲେ, ତାକୁ ହତ୍ୟା କଲେ। ତେଣୁ 18 ଦିନ ଧରି ଯୁଦ୍ଧ ଚାଲିଲା, ଯୁଦ୍ଧ ଚାଲିଲା ପରେ ଯେତେବେଳେ ସମାପ୍ତ ହେଇଗଲା ତାହା କେବଳ ପାଣ୍ଡବମାନେ ହିଁ ବଞ୍ଚିଥିଲେ, ଆଉ କୌରବ ପକ୍ଷରୁ 3 ଜଣ ବଞ୍ଚିଥିଲେ, କୃତବର୍ମା, ଅଶ୍ୱତ୍ଥାମା ଏବଂ କୃପାଚାର୍ଯ୍ୟ, ଆଉ ସମସ୍ତେ ମୃତ୍ୟୁବରଣ କରିଥିଲେ। ତେଣୁ ସେ କଥା ପଡ଼ିଲା ଯେ କିଏ ପ୍ରକୃତରେ ଏହିସବୁ ଯୁଦ୍ଧରେ କିଏ ପ୍ରକୃତ ହକଦାର, କିଏ ବିଜୟ ଲାଭର କିଏ ପ୍ରକୃତ ହକଦାର। ତେଣୁ କିଏ କହିଲେ, ଭୀମ କହିଲେ ମୁଁ ଏଭଳି କରିଛି, ଅର୍ଜୁନ କହିଲେ ମୁଁ ଏଭଳି କରିଛି, ଏସବୁ କହିଲେ। କିନ୍ତୁ ସେ ଯେଉଁ ବେଲାରସେନ ଯେ ମୃତ୍ୟୁବରଣ କରିଥିଲା, ସେ ତାକୁ ଗୋଟେ ତାର ମସ୍ତକୁ ରଖାଯାଇଥିଲା ସେଇ ଯୁଦ୍ଧ ପାଖରେ, ଯୁଦ୍ଧସ୍ଥଳରେ ଗୋଟେ ସ୍ଥାନରେ। ତେଣୁ ତାକୁ ଯେତେବେଳେ ପଚରାଗଲା, ସେ କହିଲା ଯେ ପ୍ରକୃତରେ କେହି ହତ୍ୟା କରିନାହାନ୍ତି, ମୁଁ ଦେଖୁଛି ଗୋଟେ ଚକ୍ର ଆସି ସମସ୍ତଙ୍କୁ ହତ୍ୟା କରିଦେଇଛି। ଏ କଥା ଭୀମ ଯେତେବେଳେ ଶୁଣିଲେ ସେ ବହୁତ କ୍ରୋଧ ପ୍ରକାଶ କଲେ, କହିଲେ ମୋର ନାତି ହେଇକି ଏଭଳି କଥା କହୁଛୁ, କହିକି ତାକୁ ଗୋଟେ ଚାପୁଡ଼ା ପକେଇଲେ, ଯେଉଁଠିକି ସେ ପ୍ରକୃତରେ ସେଇଦିନ ମୃତ୍ୟୁବରଣ କଲା। ଏ ମହାଭାରତରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରକୃତରେ ଭଗବାନଙ୍କ ଇଚ୍ଛା ଅନୁସାରେ ଭଗବାନ ଯାହା ପ୍ଲାନ୍ କରିଛନ୍ତି ତାହା ହିଁ ହେବ, ଆମର ପ୍ଲାନ୍ କାର୍ଯ୍ୟ କରିବ ନାହିଁ। ସେଇଥିପାଇଁ ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହୁଛନ୍ତି, ଅର୍ଜୁନ ଉପଦେଷ୍ଟା ହନୁମନ୍ତା ଚ ଭର୍ତ୍ତା ଭୋକ୍ତା ମହେଶ୍ୱର ପରମାତ୍ମତି ଚାପ୍ୟୁକ୍ତ ଦେହେସ୍ମିନ୍ ପୁରୁଷ ପର। ମୁଁ ହେଉଛି ଉପଦେଷ୍ଟା, ମୁଁ ହେଉଛି ପ୍ରକୃତ ସାକ୍ଷୀ, ମୁଁ ଯଦି ବିନା ଅନୁମତିରେ କିଛି କାର୍ଯ୍ୟ ହେଇପାରିବ ନାହିଁ। ତେଣୁ ବ୍ରହ୍ମା ଚିନ୍ତା କରୁଛନ୍ତି, ତାହେଲେ ଭଗବାନଙ୍କର କ'ଣ ଇଚ୍ଛା ଅଛି ମୁଁ ଜାଣିପାରୁନାହିଁ। ସେଥିପାଇଁ ସେ କହିଲେ ଦୈବମ୍ ମାତ୍ର ବିଘାତକମ୍, ଭଗବାନ ଆଉ କିଛି ଚାହୁଁଛନ୍ତି ଯେଉଁଥିପାଇଁ କି ଏ ସୃଷ୍ଟି ବିସ୍ତାର ଲାଭ କରିପାରୁନାହିଁ। ତେଣୁ ଏହିଭଳି ଭାବରେ ଚିନ୍ତା କରି 52 ଶ୍ଲୋକରେ କୁହାଯାଉଛି, ମୈତ୍ର କହୁଛନ୍ତି ବିଦୁରଙ୍କୁ, ଏବଂ ଯୁକ୍ତ କୃତସ୍ତସ୍ୟ, ଏହିଭଳି ଭାବରେ ଚିନ୍ତା କରି ଦୈବଞ୍ଚାପେକ୍ଷତସ୍ତଦା, ଭଗବାନ ତାଙ୍କର ଦୈବତା, ଭଗବାନଙ୍କର ଦେବ ହେଉଛନ୍ତି, ବ୍ରହ୍ମାଙ୍କର ଦେବ ହେଉଛନ୍ତି ଭଗବାନ ବିଷ୍ଣୁ, ଗର୍ଭଦୋଷାଇ ବିଷ୍ଣୁ ଦେବ ଦେବ। ଭଗବତ ଗୀତାରେ ଭଗବାନ କହିଛନ୍ତି, ଅହମ୍ ଆଦି ଦେବଂ ନାମ ବିଧୁ ସୁରଗଣା ପ୍ରଭବଂ ନ ମହର୍ଷ, ଅହମ୍ ଆଦି ହି ଦେବାନାଂ ମହର୍ଷୀନାଂ ଚ ସର୍ବସ। ଭଗବତ ଗୀତା 10 ଅଧ୍ୟାୟରେ ଅର୍ଜୁନ କହୁଛନ୍ତି, ଅର୍ଜୁନ ମୋତେ ପ୍ରକୃତରେ କେହି ଜାଣିପାରନ୍ତି ନାହିଁ, ନମେ ବିଧୁ କେହି ଜାଣିପାରନ୍ତି ନାହିଁ, ନା ଦେବତାମାନେ ଜାଣିପାରନ୍ତି ନାହିଁ, ନା ନା ସୁରଗଣା ସେମାନେ ମଧ୍ୟ ଜାଣିପାରନ୍ତି ନାହିଁ, ମହର୍ଷାଂ ଚ ନମେ ବିଧୁ ସୁରଗଣା ପ୍ରଭବଂ ନ ମହର୍ଷ, ମହର୍ଷିମାନେ ମଧ୍ୟ ଜାଣିପାରନ୍ତି ନାହିଁ, ନା ପ୍ରଭୁ କାହିଁକି ଜାଣିପାରନ୍ତି ନାହିଁ, ନା କାହିଁକି ନା ମୁଁ ହେଉଛି ଅହମ୍ ଆଦି ଦେବାନାଂ, ଦେବତାମାନଙ୍କର ମୁଁ ହେଉଛି ଆଦି, ଏବଂ ମହର୍ଷିଣାଂ ସେ ସର୍ବସ୍ୱ, ମହର୍ଷିମାନଙ୍କର ମଧ୍ୟ ମୁଁ ହେଉଛି ଆଦି। ତେଣୁ ବ୍ରହ୍ମା, ବ୍ରହ୍ମାଙ୍କର ଦେବତା ହେଉଛନ୍ତି ଭଗବାନ ବିଷ୍ଣୁ, ଗର୍ଭଦୋଷାଇ ବିଷ୍ଣୁ, ଯାହାଙ୍କ ଠାରୁ ସେ ଜାତ ହେଇଛନ୍ତି। ତେଣୁ ତାଙ୍କୁ ଦୈବଂଚ ବ୍ୟକ୍ଷତସ୍ତଦା, ଭଗବାନଙ୍କୁ ଚିନ୍ତା କରୁଛନ୍ତି, ଦର୍ଶନ କରୁଛନ୍ତି ସେ। ତେଣୁ ତାପରେ ସେ ସୃଷ୍ଟି କଲେ, କସ୍ୟ ରୂପମ ଅଭୂତ ଦ୍ୱେଧା, କସ୍ୟ କହିଲେ ବ୍ରହ୍ମା, केशव भगवानकर गोटे नाम होची केशव। केशव अर्थ होची क होची ब्रह्मा, ईश्वर होची शिवजी। जे एई ब्रह्मा शिव को जे निज अधीन रखि पारंती से होची केशव। केशव तेणु ए जो कस्य ब्रह्मांकर रूपम अभूत द्विधा, तांको शरीर दुई भाग हेगला, तांको शरीर रहिला ता बाद दुई जन सृष्टि हेले, गोटे पुरुष गोटे स्त्री सृष्टि हेले। जत कायम अभिचक्यते, जहाँको काय बोली कहुची क बा ब्रह्मांकर सृष्टि होइथिबारु तांको नाम होची काय। तेणु ये जो दुई जन सृष्टि हेले ये होछन्ति प्रकृतरे भगवानकर, एमाने होछन्ति विभूति। भागवतम एकादश स्कंदरे भगवान उद्धव को सकता कहिसन्ति जो रहिसन्ति स्वयंभुव, ये प्रथम मनु, प्रथम मनु एइभली भाबरे सृष्टि हेले। जो आमे कहिचे ब्रह्मांकर गोटे दिन रे 14 जन मनु आसन्ति, ये प्रथम मनु सृष्टि हेले, तांकर पत्नी को सहित सृष्टि हेले। सतरूपा स्वयंभुव मनु एवं तांकर पत्नी सतरूपा, ये दुई जन सृष्टि हेले। तेणु आमे माने जो आसीचे आम तांकर ठू आसीचे बोली आम नाम होइछि मानव। मनु गोटे आम आसीचे से आम होइछि मानव बोली कह जाउछि। तेणु ये स्वयंभुव मनु एवं सतरूपा एमाने ये दुई जन होछन्ति भगवानकर विभूति। भागवत एकादश स्कंदरे वर्णना करा जाइछि मनुष्याणां स्वयंभुव स्त्रीणां सतरूपहम। मनुष्यमानक भितरे मुँ होची स्वयंभुव एवं स्त्रीमानक भितरे मुँ होची सतरूपा। तेणु एमाने सब सृष्टि आरंभ कले, आंक विषयरे वर्णना कराजिबा परे ए तृतीय स्कंद एवं चतुर्थ स्कंद ए दुईटि स्कंदरे स्वयंभुव मानकर वंश विस्तार विषय वर्णना कराजिबो। स्वयंभुव मानु एवं सतरूपा से जाइकरी सांगे सांगे प्रजा सृष्टि करिनाहांती, से बहुत तपस्या करिसंती, बहुत वर्ष काल तपस्या करिसंती। ଏଇଟା ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା, ମନ୍ୱାନ୍ତର ବିଷୟରେ ଯେତେବେଳେ ବର୍ଣ୍ଣନା କରାଯିବ ସେତେବେଳେ ବର୍ଣ୍ଣନା କରାଯିବ। ତାପରେ ସେ ପ୍ରଜା ସୃଷ୍ଟି କରିଛନ୍ତି, ଦୁଇ ପୁତ୍ର ଏବଂ ତିନି କନ୍ୟା ସୃଷ୍ଟି କଲେ। ଦୁଇ ପୁତ୍ର ହେଉଛନ୍ତି କିଏ କିଏ ନା ଉତ୍ତାନପାଦ ଏବଂ ପ୍ରିୟବ୍ରତ, ଏବଂ ତିନି କନ୍ୟା ହେଉଛନ୍ତି କିଏ କିଏ ନା ଆକୁତି ଦେବହୂତି ଏବଂ ପ୍ରସୂତି। ଏ ତିନି କନ୍ୟା ଏବଂ ଦୁଇ ପୁତ୍ର ଏବେ ସୃଷ୍ଟି କଲେ। ତେଣୁ ଏଇ ଯେଉଁ ସୃଷ୍ଟି କଲେ ଦୁଇ ପୁତ୍ର ଏବଂ ତିନି କନ୍ୟା, ଏମାନଙ୍କଠାରୁ ସବୁ ବିଭିନ୍ନ ପ୍ରକାର ପ୍ରଜା ସବୁ ସୃଷ୍ଟି ହେଲେ, ପ୍ରଜା ସୃଷ୍ଟିର ବିସ୍ତାର ଆରମ୍ଭ ହେଲା। ତେଣୁ ଏହିଭଳି ଭାବରେ ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦରେ ଏମାନଙ୍କ ବିଷୟରେ ବର୍ଣ୍ଣନା କରାଯିବ। ଏମାନେ ସବୁ ସୃଷ୍ଟି କରିବେ, ତାଙ୍କର ପୁତ୍ର ପ୍ରିୟବ୍ରତ, ଏମାନେ ପ୍ରିୟବ୍ରତ ପଞ୍ଚମ ଭାଗବତ ପଞ୍ଚମ ସ୍କନ୍ଦରେ ବର୍ଣ୍ଣନା କରାଯିବ ପ୍ରିୟବ୍ରତଙ୍କ ବିଷୟରେ। ପ୍ରିୟବ୍ରତ ଏତେ ଶକ୍ତିଶାଳୀ ଥିଲେ ଯେ ସେ ସୂର୍ଯ୍ୟଙ୍କ ଭଳି ତାଙ୍କ ରଥ, ସୂର୍ଯ୍ୟ ଯେତେବେଳେ ଅନ୍ଧକାର ହେଇଯାଉଥିଲା ସେତେବେଳେ ସେ ଆଲୋକ ପ୍ରକାଶ କରୁଥିଲେ, ଏତେ ଶକ୍ତିଶାଳୀ ଥିଲେ ପ୍ରିୟବ୍ରତ। ଏବଂ ଉତ୍ତାନପାଦ ସେଭଳି ଭାବରେ ଉତ୍ତାନ, ଯଦିଓ ପ୍ରିୟବ୍ରତ ତାଙ୍କର ଜ୍ୟେଷ୍ଠ ପୁତ୍ର କିନ୍ତୁ ପ୍ରଥମେ ରାଜା ହେଲେ ଉତ୍ତାନପାଦ, କାରଣ ପ୍ରିୟବ୍ରତ ସେ ନାରଦ ମୁନିଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇ ସେ ଯେଉଁ ଶିକ୍ଷା ପ୍ରାପ୍ତ ହେଲେ ସେ ଆଉ ସଂସାର ଧର୍ମ ଗ୍ରହଣ କରିବା ପାଇଁ ଚାହୁଁନଥିଲେ, ସେ ବୈରାଗ୍ୟ ଅବଲମ୍ବନ କରିବା ପାଇଁ ଚାହୁଁଥିଲେ। ତେଣୁ ଉତ୍ତାନପାଦ ରାଜା ହେଲେ, ଉତ୍ତାନପାଦଙ୍କର ବିଷୟରେ ଭାଗବତମ ଚତୁର୍ଥ ସ୍କନ୍ଦରେ ବର୍ଣ୍ଣନା କରାଯିବ। ଉତ୍ତାନପାଦ ଯିଏକି ଦୁଇଟି ପତ୍ନୀ ଗ୍ରହଣ କରିଥିଲେ ସୁନୀତି ଏବଂ ସୁରୁଚି, ସୁନୀତିଙ୍କର ପୁତ୍ର ହେଉଛନ୍ତି ଧ୍ରୁବ, ସୁରୁଚିଙ୍କର ପୁତ୍ର ହେଉଛନ୍ତି ଉତ୍ତମ। ତେଣୁ ତାଙ୍କ ବିଷୟରେ ବିସ୍ତାର ଭାବରେ ଚତୁର୍ଥ ସ୍କନ୍ଦରେ ବର୍ଣ୍ଣନା କରାଯିବ, ଧ୍ରୁବଙ୍କ ବିଷୟ ବର୍ଣ୍ଣନା କରାଯିବ। ଉତ୍ତାନପାଦ ଯଦିଓ ଏତେ ଶ୍ରୈଣ ଥିଲେ, ବହୁତ ଶ୍ରୈଣ ଥିଲେ, ତାଙ୍କର ପତ୍ନୀ ଯେଉଁ ସୁରୁଚିଙ୍କୁ, ସୁରୁଚିଙ୍କୁ କିଛି କଥା କହିପାରୁନଥିଲେ, ଏତେ ତାଙ୍କ ଅଧୀନ ହେଇଯାଇଥିଲେ। ଗୋଟେ ଥର ଯେତେବେଳେ ସେ ସିଂହାସନରେ ବସିଛନ୍ତି, ତାଙ୍କର କନିଷ୍ଠ ପୁତ୍ର ଉତ୍ତମଙ୍କୁ ଆଦର କରୁଛନ୍ତି, ଗେଲ କରୁଛନ୍ତି କୋଳରେ ବସେଇ, ସେହି ସମୟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଧ୍ରୁବ ମାତ୍ର 5 ବର୍ଷ ବୟସ ତାଙ୍କର, ତେଣୁ ସିଏ ମଧ୍ୟ ଚାହିଁଲେ ପିତାଙ୍କ କୋଳରେ ବସିବା ପାଇଁ। କିନ୍ତୁ ଯେତେବେଳେ ଏକଥା ଦେଖିଲେ ତାଙ୍କର ବିମାତା ସୁରୁଚି ସେଇଠି ଥିଲେ, ସେ ତାଙ୍କୁ ମନା କରିଦେଲେ, ବହୁତ ପ୍ରକାର ତିରସ୍କାର କରିଦେଲେ, କହିଲେ ତମେ ଏ ଜନ୍ମରେ ବସିପାରିବ ନାହିଁ, କାରଣ ତମେ ମୋର ଗର୍ଭରେ ଆସିନ, ତମେ ଅନ୍ୟ ସ୍ତ୍ରୀଙ୍କ ଗର୍ଭରେ ଆସିଛ, ତେଣୁ ଯଦିଓ ଏ ତମର ପିତା କିନ୍ତୁ ସେ ରାଜା, ମୁଁ ହେଉଛି ରାଣୀ, ତମର ମା ରାଣୀ ନୁହଁ, ସେ ହେଉଛନ୍ତି ସେ ଦାସୀ। ଏଇଭଳି ଭାବରେ କହି ବହୁତ ତିରସ୍କାର କରିଥିବାରୁ ଧ୍ରୁବ ଯଦି 5 ବର୍ଷର ବାଳକ କିନ୍ତୁ ତଥାପି ସେ ଯେତେବେଳେ ମାଆଙ୍କ ପାଖକୁ ଗଲେ, ମା ସୁନୀତି କହିଲେ ହେ ପୁତ୍ର ଯଦିଓ ତୁମର ବିମାତା ବହୁତ କଠୋର କଥା କହିଛନ୍ତି, କିନ୍ତୁ ସେ ଯାହା କହିଛନ୍ତି କିଛି ଭୁଲ କହିନାହାନ୍ତି। ସେ କହିଲେ ଯେ ଧ୍ରୁବ, ତୁ ଯଦି ବସିବା ପାଇଁ ଚାହୁଁଛୁ ତପସ୍ୟା ଆରାଧ୍ୟ ପୁରୁଷଂ ତ ସେବା ଅନୁଗ୍ରହଣ ମୁଁ, ତମେ ଭଗବାନଙ୍କ ଆରାଧନା କର, ଭଗବାନ ଯଦି କୃପା କରିବେ ତାହେଲେ ମୋର ଗର୍ଭରେ ଆସିବ, ମୋର ଗର୍ଭରେ ଆସିଲେ ତାହେଲେ ତୁମେ ନୃପାସନମ ପିତାଙ୍କ କୋଳରେ ବସିପାରିବ ବା ରାଜା ହେଇପାରିବ। ତ ସେବା ଅନୁଗ୍ରହଣେ ଗର୍ଭିତ୍ୱାଂ ସାଧୟମ ଆତ୍ମାନମ ଯଦି ଇଚ୍ଛା ସେ ନୃପାସନମ, ଯଦି ତମେ ରାଜା ସିଂହାସନ ବସିବା ପାଇଁ ଚାହୁଁଛ ତାହେଲେ ତମେ ଏଇଭଳି ଭାବରେ ଭଗବାନଙ୍କର ଆରାଧନା କର। ତେଣୁ ମା କହିଲେ ଯଦିଓ ତମର ବିମାତା ଏ କଥା କହିଛନ୍ତି, କିନ୍ତୁ ସେ ଯାହା କହିଛନ୍ତି କିଛି ଭୁଲ କହିନାହାନ୍ତି। ତେଣୁ ସେ ପାଞ୍ଚ ବର୍ଷର ବାଳକ ହେଇକରି ମଧ୍ୟ ସେ ଚାଲିଲେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ। ଜଣେ ଯେତେବେଳେ ଭଗବାନଙ୍କୁ ପାଇବା ପାଇଁ ଚାହିଁବେ, ଭଗବାନ ତାଙ୍କ ପାଇଁ ବ୍ୟବସ୍ଥା କରିଦେବେ, ଜଣେ ଉପଯୁକ୍ତ ଗୁରୁଙ୍କୁ ପ୍ରେରଣ କରିବେ। ଏହି ରୂପେ ବ୍ରହ୍ମାଣ୍ଡ ଭ୍ରମିତି କୌଣ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ। ଜଣେ ଯେତେବେଳେ ଭଗବାନଙ୍କୁ ଚାହୁଁଛି, ଭଗବାନଙ୍କୁ ଜାଣିବା ପାଇଁ, ଭଗବାନଙ୍କ ବିଷୟରେ ଜାଣିବା ପାଇଁ, ଭଗବାନ ତାର ବ୍ୟବସ୍ଥା କରିଦିଅନ୍ତି, ସେ ଜଣେ ଉପଯୁକ୍ତ ଗୁରୁଙ୍କୁ ପ୍ରେରଣ କରନ୍ତି। ତେଣୁ ନାରଦ ମୁନି ଭଗବାନଙ୍କର ପ୍ରେରଣାରେ ଆସି ପହଞ୍ଚିଗଲେ। ନାରଦ ମୁନି ସବୁଠାରେ ଭ୍ରମଣ କରୁଛନ୍ତି। ନାରଦ ମୁନି ବାଜାଏ ବୀଣା ରାଧିକା ରମଣ ନାମେ, ବୀଣା ଭଜନ ବାଦନ କରିକିରି ରାଧିକା ରମଣ ଭଗବାନଙ୍କର ନାମ ଗାନ କରି ସବୁଆଡ଼େ ବୁଲୁଛନ୍ତି ସିଏ। ତେଣୁ ଆସି ପହଞ୍ଚିଗଲେ ଉତ୍ତରପ୍ରଦେଶରେ। ଧ୍ରୁବ ମହାରାଜ ଯେତେବେଳେ ଯାଉଛନ୍ତି, ତାଙ୍କ ରାଜ୍ୟ ତ୍ୟାଗ କରି ଯାଉଛନ୍ତି ବଣକୁ, ସେଇଠି ଆସି ପହଞ୍ଚିଗଲେ ଏବଂ ଧ୍ରୁବଙ୍କୁ ପଚାରୁଛନ୍ତି, ଏ ଧ୍ରୁବ ତମେ ଛୋଟ ପିଲା କୁଆଡ଼େ ଯାଉଛ ଏକୁଟିଆ? ନା ମୁଁ ଯାଉଛି ଭଗବାନଙ୍କୁ ଭଗବାନଙ୍କ ସନ୍ଧାନରେ ଯାଉଛି, ଭଗବାନଙ୍କ ପାଖରେ ମୋର କାମ ଅଛି କିଛି। ନା କ'ଣ କାମ ଅଛି? ନା ମୁଁ ଭଗବାନଙ୍କୁ କହିବି, ତ ମୁଁ କାହାକୁ କହିବି ନାହିଁ। ମୋର ମା ବିମାତା ମୋତେ ବହୁତ ପ୍ରକାର ଅପମାନସୂଚକ କଥା କହିଲେ, ଏଭଳି ଅପମାନସୂଚକ କଥା କହିଲେ, ତେଣୁ ତାଙ୍କ ମନରେ ଗୋଟେ ଚିନ୍ତା ଆସିଲା ଯେ ମୁଁ ଭଗବାନ ଠାରୁ ଏଭଳି ଗୋଟେ ଚିନ୍ତା କରି ଭଗବାନଙ୍କୁ ଏଭଳି ଗୋଟେ ବର ପ୍ରାପ୍ତ ହେବି ଯେ କି ମୋର ପିତା କ'ଣ ପ୍ରାପ୍ତ ହୋଇଛନ୍ତି, ଯେଉଁ ରାଜ୍ୟ ଇଏ ଯେଉଁ ଉତ୍ତାନପାତ ଯେଉଁ ମୋର ପିତା ଇଏ ଗୋଟେ ଛୋଟିଆ ରାଜ୍ୟ ପ୍ରାପ୍ତ ହୋଇଛନ୍ତି, ତାଠାରୁ ମଧ୍ୟ ମୁଁ ବଡ଼ ରାଜ୍ୟ ଚାହିଁବି ମାଗିବି। ଉତ୍ତାନପାତଙ୍କ ଠାରୁ ମଧ୍ୟ ପିତା ଯେ ସ୍ୱାମୀଭୂମନୁଙ୍କ ଠାରୁ ମଧ୍ୟ ବଡ଼ ରାଜ୍ୟ ମୁଁ ଚାହିଁବି। ଏବଂ ସ୍ୱାମୀଭୂମନୁଙ୍କ କଥା କ'ଣ କହିବା, ସ୍ୱାମୀଭୂମନୁଙ୍କର ଯେ ପିତା ବ୍ରହ୍ମାଙ୍କ ଠାରୁ ମଧ୍ୟ ଆଉ ଗୋଟେ ବଡ଼ ରାଜ୍ୟ ମୁଁ ଚାହିଁବି। ବ୍ରହ୍ମାଙ୍କର ହେଉଛି 14 ଭୁବନ, ଏ ଭୁବନ ହେଉଛି 400 କୋଟି ମାଇଲ, ଏ ଭୁବନର ବିସ୍ତାର 400 କୋଟି ମାଇଲ, ଆଠାରୁ ମଧ୍ୟ ବିରାଟ ବଡ଼ ରାଜ୍ୟ ମୁଁ ନେବି, ବ୍ରହ୍ମା ଭଗବାନ କହିକି ନେବି, ଏଇଭଳି ଚିନ୍ତା କରୁଛନ୍ତି। ନାରଦ ମୁନି କହିଲେ, ଏ ପୁତ୍ର ତୁ ଛୋଟ ପିଲା, ଭଗବାନଙ୍କୁ ପାଇବା କ'ଣ ଏତେ ସହଜ? ଜନ୍ମ ଜନ୍ମ ଧରି ମୁନି ଋଷିମାନେ ଅନେକ ଜନ୍ମ ଧରି ଭଗବାନ ପାଇବା ପାଇଁ ଚେଷ୍ଟା କରନ୍ତି, ପାଇପାରନ୍ତି ନାହିଁ। ତୋର ବର୍ତ୍ତମାନ ଖେଳିବା ସମୟ, ତୋର ମା ତୋର କ'ଣ ମାନ ଅପମାନ କ'ଣ, ତୋର ମା କ'ଣ କହିଦେଲେ, ଚାଲ ମୁଁ ବର୍ତ୍ତମାନ ନେଇକି ତୋର ପିତାଙ୍କ କୋଳରେ ବସେଇବି, କିଛି ଅସୁବିଧା ନାହିଁ। ଗୁଣାଧିକା ନୁଦମ ଲୋପସେ ଅନୁକ୍ରସମ ଗୁଣାଧମାତ ମୈତ୍ରୀ ସମାନାତ ଅନୁଚ୍ଛେ ନ ତାପି ଅଭିଭୂତି। କହିଲେ ଧ୍ରୁବ, ଗୋଟେ ଶିକ୍ଷା ମଧ୍ୟ ମୁଁ ଦଉଛି। ନା କ'ଣ ଶିକ୍ଷା? ନା ଗୁଣାଧିକାନ ମୁଦମ ଲୋପସେ, ତମର ଯଦିଓ କନିଷ୍ଠ ଭାଇ ହେଉଛି ଉତ୍ତମ, କିନ୍ତୁ ସିଏ ତମର ପିତାମାତାଙ୍କର ପିତାଙ୍କର ଯେଉଁ ସ୍ନେହ ପ୍ରାପ୍ତ ହେଉଛି ତାର ନିଶ୍ଚିନ୍ତ ଭାବରେ କିଛି ଭଲ ଗୁଣ ଅଛି। ତେଣୁ ଯାହାର ଭଲ ଗୁଣ ଅଛି ତାକୁ ଦେଖିଲେ ତମେ ଆନନ୍ଦ ପ୍ରାପ୍ତ ହେବା କଥା। ମୁଦମ ଲିପ୍ସେ ଅନୁକ୍ରସମ ଗୁଣାଧମାତ, ଯେଉଁମାନେ ତମ ନିମ୍ନରେ ଅଛନ୍ତି, ନିମ୍ନ ସ୍ତରରେ ଅଛନ୍ତି, ତାଙ୍କୁ ଦେଖିଲେ ତମେ କୃପା କରିବା କଥା, ଅନୁକ୍ରସମ ଗୁଣାଧମାତ। ଏବଂ ତମର ସହିତ ଯେଉଁମାନେ ସମାନ ସ୍ତରରେ ଅଛନ୍ତି, ମୈତ୍ରୀ ସମାନ ତନୁଚ୍ଛେଦ, ତମ ସହିତ ଯେଉଁମାନେ ସମାନ ସ୍ତରରେ ଅଛନ୍ତି ତାଙ୍କ ପ୍ରତି ତମେ ମୈତ୍ରୀଭାବ ଅବଲମ୍ବନ କରିବା କଥା, ତାହେଲେ ତମେ ଆଉ ଦୁଃଖ ପ୍ରାପ୍ତ ହେବ ନାହିଁ। ତମେ ଆଜି ଯେଉଁ ମନ ଦୁଃଖ ହେଉଛି ତମର, ଏଇ ମନୋଭାବ ଦୁଃଖ ହେବ ନାହିଁ, ତମେ ଆନନ୍ଦରେ ରହିପାରିବ। ଏହି ଶ୍ଳୋକରେ ଭାରତରେ ପ୍ରଭୁପାଦ ମହାରାଜ କହୁଛନ୍ତି, ସାଧାରଣତଃ ଆମର ଓଲଟା ବିଚାର ରହିଛି, ଏନ୍ଭି ଡିରାଇଜନ୍ ଆଣ୍ଡ ପ୍ରାଇଡ୍, ଏ ତିନୋଟି ଜିନିଷ 2003 କଜେସ୍ ଅଫ୍ ମାଟେରିଆଲ ଟ୍ରିବୁଲେସନ୍। ଜଣେ ଦୁଃଖ ପାଉଛି କାହିଁକି ନା, ଆମର ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଈର୍ଷା ହେଉଛୁ, ଆମେ ତାଙ୍କୁ ଦେଖିଲେ ଆନନ୍ଦ ପ୍ରାପ୍ତ ହେଉନି, ଆମକୁ ଈର୍ଷା ହେଉଛି। ଆମର ଯେଉଁମାନେ ନିମ୍ନ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମର କୃପା ହେଉନି, ଆମର ତାଙ୍କୁ ଥଟ୍ଟା ପରିହାସ କରୁଛେ। ଏବଂ ଆମ ସହିତ ଯେଉଁମାନେ ସମାନ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମର ମୈତ୍ରୀ ଭାବ ଆସୁନି, ଆମର ଗର୍ବ ଭାବ ଆସୁଛି, ସେଥିପାଇଁ ଆମେ ଦୁଃଖ ପ୍ରାପ୍ତ ହେଉଛେ। ତେଣୁ ନାରଦମୁନି କହିଲେ, ପୁତ୍ର ତୁ ଯଦି ଏଇଟାକୁ ଗ୍ରହଣ କରିବୁ, ମୋର ଏଇ ଶିକ୍ଷାକୁ ଗ୍ରହଣ କରିବୁ, ତାହେଲେ ତୋ ଜୀବନରେ କେବେ ହେଲେ ଦୁଃଖ ଆସିବ ନାହିଁ, ତୁ ଆନନ୍ଦରେ ରହିବୁ। କିନ୍ତୁ ଧ୍ରୁବ କହିଲେ, ହେ ମୁନିବର, ଆପଣ ଯାହା କହୁଛନ୍ତି କିଛି ଭୁଲ କହୁନାହାନ୍ତି, କିନ୍ତୁ ମୋର ହୃଦୟ ବର୍ତ୍ତମାନ ଇଏ ହେଇଯାଇଛି, ମାନେ ଛିଦ୍ର ହେଇଯାଇଛି ହୃଦୟରେ। ତେଣୁ ଆପଣଙ୍କର ଯେଉଁ ମୋର ବିମାତା ଯେଉଁ କଥା କହିଛନ୍ତି, ଯେଉଁ ତିରସ୍କାର କରିଛନ୍ତି, ମୋର ହୃଦୟ ବର୍ତ୍ତମାନ ଛିନ୍ନ ହେଇଯାଇଛି, ହୃଦୟରେ ରହିପାରୁନି, ଆପଣଙ୍କ ଜ୍ଞାନ ରହିପାରୁନାହିଁ। ତେଣୁ ଯଦି ଭଗବାନ ବିଷୟରେ କିଛି କହିବାର ଅଛି ମୋତେ କୁହନ୍ତୁ, ନହେଲେ ମୁଁ ଚାଲିଲି ଭଗବାନଙ୍କ ଅନୁସରଣରେ। ତେଣୁ ନାରଦମୁନି ଦେଖିଲେ ଧ୍ରୁବଙ୍କର ଯେଉଁ ରହିଛି ମନ ରହିଛି, ଦୃଢ଼ ମନୋଭାବ ରହିଛି, ଏ ଧ୍ରୁବ ଧ୍ରୁବ ଅର୍ଥ ହେଉଛି ସ୍ଥିର ମନୋଭାବ ରହିଛି। ତେଣୁ ଇଏ ଗୁରୁ ପରୀକ୍ଷା କରୁଥିଲେ, ତେଣୁ ଗୁରୁ ପରୀକ୍ଷାରେ ଛାତ୍ର ଉତ୍ତୀର୍ଣ୍ଣ ହୋଇଗଲେ। ତେଣୁ ନାରଦମୁନି ତାଙ୍କୁ ଦୀକ୍ଷା ଦେଲେ, ଜ୍ଞାନ ପ୍ରଦାନ କଲେ। କହିଲେ ଠିକ୍ ଅଛି, ନାରଦ କହିଲେ, ଧ୍ରୁବ ତୁ ଯା, ଏଇ ମନ୍ତ୍ର ମୁଁ ତୋତେ ଦେଉଛି, ଓଂ ନମୋ ଭଗବତୀ ବାସୁଦେବାୟ, ଏହି ମନ୍ତ୍ର ଉଚ୍ଚାରଣ କରିବୁ, ଏଇଭଳି ଭାବରେ ପୂଜା କରିବୁ ଭଗବାନଙ୍କର, ତାହେଲେ ତୁ 6 ମାସରେ ଭଗବାନ ପ୍ରାପ୍ତ ହୋଇଯିବୁ। ତେଣୁ ଧ୍ରୁବମୁନି ଧ୍ରୁବ ଆସିଲେ ବୃନ୍ଦାବନରେ, ଧ୍ରୁବ ଟିଲା ରହିଛି, ମହାବନରେ ଧ୍ରୁବ ଟିଲା ରହିଛି, ସେଇଠି ସେ ବସି ତପସ୍ୟା କରିଥିଲେ। 6 ମାସରେ ଆସି ଭଗବାନ ଆସି ପହଞ୍ଚିଗଲେ, ଉପସ୍ଥିତ ହୋଇଗଲେ। ଏବଂ ଯେତେବେଳେ ଧ୍ରୁବଙ୍କୁ କହୁଛନ୍ତି, ଧ୍ରୁବ ତୁମର କ'ଣ ମନସ୍କାମନା ଅଛି ମୋଠୁ ଗ୍ରହଣ କର, ସେତେବେଳେ ଧ୍ରୁବ କହୁଛନ୍ତି, ପ୍ରଭୁ ମୋର ଆଉ କୌଣସି ମନସ୍କାମନା ନାହିଁ। ନହେଲେ ତୁମେ ଚିନ୍ତା କରିଥିଲ ଗୋଟେ ବିରାଟ ରାଜ୍ୟ ନା ପ୍ରଭୁ, ମୁଁ ସେତେବେଳେ ଜାଣିନଥିଲି, ମୁଁ ଅଜ୍ଞାନତା ଭିତରେ ଥିଲି, ସେବେଳେ ଚିନ୍ତା କରୁଥିଲି, କିନ୍ତୁ ବର୍ତ୍ତମାନ ସ୍ଥାନା ବିଳାସୀ ତପସୀ ସ୍ଥିତୋହମ୍ ତ୍ୱାଂ ପ୍ରାପ୍ତବାନ ଦେବ ମୁନୀନ୍ଦ୍ର ଗୁହ୍ୟମ୍ କାଚଂ ବିଚିହ୍ନନ୍ ଅପି ଦିବ୍ୟ ରତ୍ନ ସ୍ୱାମୀ କୃତାର୍ଥସ୍ମିଂ ବରଂ ନ ଯାଚେ। ପ୍ରଭୁ ମୁଁ ସେତେବେଳେ ଅଜ୍ଞ ଥିଲି, ଜାଣିନଥିଲି, ତେଣୁ ମୁଁ କିଛି ସ୍ଥାନ ଅଭିଳାଷ କରି ଆସିଥିଲି, ସ୍ଥାନ ଅଭିଳାଷ ମୁଁ ତପସ୍ୟା କରିଥିଲି, କିନ୍ତୁ ମୁଁ ଯେଉଁ ଆପଣଙ୍କୁ ପ୍ରାପ୍ତ ହେଲି, ଦେବତାମାନେ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇପାରୁନାହାନ୍ତି, ଶ୍ରେଷ୍ଠ ମୁନିମାନେ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ମୋର ବର୍ତ୍ତମାନ ଅନୁଭବ ହେଉଛି ପ୍ରଭୁ, ଯେ କାଚଂ ବିଚିହ୍ନନ୍ ଅପି ଦିବ୍ୟ ରତ୍ନ, ମୁଁ କେତେ ଖଣ୍ଡ କାଚର ଅନ୍ୱେଷଣରେ ଆସିଥିଲି, ଯେଉଁ କାଚର କିଛି ମୂଲ୍ୟ ନାହିଁ, କିନ୍ତୁ ମୁଁ ପ୍ରାପ୍ତ ହୋଇଗଲି, ଦିବ୍ୟ ରତ୍ନ ପ୍ରାପ୍ତ ହୋଇଗଲି ପ୍ରଭୁ, ମୋର ଆଉ କୌଣସି ମନସ୍କାମନା ନାହିଁ, ସ୍ୱାମୀ କୃତାର୍ଥସ୍ମିଂ ବରଂ ନ ଯାଚେ, ମୋର ଆଉ କୌଣସି ବର ଦରକାର ନାହିଁ ପ୍ରଭୁ, ନା ତଥାପି ତୁମେ ଏ ବରଟି ଯେତେବେଳେ ଚାହିଁଥିଲ ମୁଁ ତୁମ ପାଇଁ ସୃଷ୍ଟି କରିଦେଇଛି, ଧ୍ରୁବ ଲୋକ ସୃଷ୍ଟି କରିଦେଇଛି, ତୁମେ 36,000 ବର୍ଷ ରାଜ୍ୟ ଶାସନ କରିବ, 36,000 ବର୍ଷ ପରେ ତୁମେ ସେଇ ଧ୍ରୁବ ଲୋକକୁ ଯିବ, ମୁଁ ତୁମ ପାଇଁ ସୃଷ୍ଟି କରିଦେଇଛି, ଯେହେତୁ ତୁମେ ଚାହିଁଥିଲ ସେଥିପାଇଁ ମୁଁ କରିଦେଇଛି, ତେଣୁ ତୁମେ ନଗଲେ ଆଉ କିଏ ଯିବ ସେଠିକି, ତୁମର ଯେଉଁମାନେ ଅନୁଗାମୀ ଅଛନ୍ତି ସେମାନେ ସବୁ ଯିବେ ସେଠିକି। ତେଣୁ ଏହିଭଳି ଭାବରେ ଧ୍ରୁବଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତାପରେ ପ୍ରିୟବ୍ରତ ମୁନିଙ୍କ ବିଷୟରେ ବର୍ଣ୍ଣନା କରାଯିବ, ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯିବ ପ୍ରିୟବ୍ରତଙ୍କ କଥା, ଏବଂ ଦେବୌତୀ ଆକୃତି ଏବଂ ପ୍ରସୂତି ଏ 3 ଜଣ କନ୍ୟାଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯିବ। ଦେବୌତୀ ବିବାହ କରିଛନ୍ତି କପିଳଦେବଙ୍କୁ, ବିବାହ କରିଛନ୍ତି କର୍ଦ୍ଦମ ମୁନିକୁ ବିବାହ କରିଛନ୍ତି, କର୍ଦ୍ଦମ ମୁନି ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ତେଣୁ ତାଙ୍କର ପୁତ୍ର ହେଉଛନ୍ତି କର୍ଦ୍ଦମୁନିଙ୍କ ପୁତ୍ର ହେଉଛନ୍ତି ଭଗବାନ କପିଳଦେବ, ଯିଏକି ସାଂଖ୍ୟ ଯୋଗ ପ୍ରବର୍ତ୍ତନ କରିଛନ୍ତି କପିଳଦେବ। ସେଭଳି ଭାବରେ ତାଙ୍କର ଯେଉଁ 9ଟି କନ୍ୟା ହେଲେ, ଦେବୌତୀଙ୍କର ଯେଉଁ 9ଟି କନ୍ୟା ହେଲେ, ସେ 9ଟି କନ୍ୟାଙ୍କୁ ଏଇ ଯେଉଁ ଋଷିମାନେ ବ୍ରହ୍ମା ଯେଉଁ ପ୍ରଥମେ ସୃଷ୍ଟି କରିଥିଲେ, ଅତ୍ରି ମରିଚି ଅଙ୍ଗିରସ ଇତ୍ୟାଦି, ଏମାନେ ସବୁ ବିବାହ କରି ତାଙ୍କର ସବୁ ପ୍ରଜା ବିସ୍ତାର କରୁଛନ୍ତି। ସେଭଳି ଭାବରେ ଆକୃତି ପ୍ରସୂତି, ପ୍ରସୂତି ବିବାହ କରିଛନ୍ତି ଦକ୍ଷଙ୍କୁ, ଦକ୍ଷ ମଧ୍ୟ ବ୍ରହ୍ମାଙ୍କର ପୁତ୍ର, ଏବଂ ସେ 16ଟି କନ୍ୟା ସୃଷ୍ଟି କରିଛନ୍ତି, 16ଟି କନ୍ୟାରୁ 13 ଜଣଙ୍କୁ ବିବାହ ଦେଇଛନ୍ତି, ଧର୍ମରାଜଙ୍କୁ ବିବାହ ଦେଇଛନ୍ତି। ତେଣୁ ଏଇ 13 କନ୍ୟା ଭିତରେ ଯେଉଁ ଗୋଟିଏ କନ୍ୟାର ନାମ ହେଉଛି ମୂର୍ତ୍ତି, ସେ ଧର୍ମ ଏବଂ ମୂର୍ତ୍ତିଙ୍କର ପୁତ୍ର ହେଉଛନ୍ତି ଭଗବାନ ନରନାରାୟଣ, ଯିଏକି ଭଗବାନଙ୍କର ଅବତାର ନରନାରାୟଣ। ତାପରେ 2ଟି ପିତୃଙ୍କୁ ଅନ୍ୟମାନଙ୍କୁ ଦେଇଛନ୍ତି, ଗୋଟିଏ କନ୍ୟା ଅନ୍ତିମ କନ୍ୟାକୁ ଦେଇଛନ୍ତି, ଶିବଜୀଙ୍କୁ ବିବାହ ଦେଇଛନ୍ତି, ସେ ହେଉଛନ୍ତି ସତୀ, ଏବଂ ଶିବଜୀ ସତୀଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯିବ। ଏବଂ ଆକୃତି ରୁଚି ପ୍ରଜାପତିଙ୍କୁ ବିବାହ କରିଛନ୍ତି ଆକୃତି, ତାଙ୍କର ମଧ୍ୟ ଯଜ୍ଞ ଭଗବାନ ଯଜ୍ଞ ରୂପରେ ଆସିଛନ୍ତି, ତାଙ୍କର ପୁତ୍ର ରୂପରେ ଆସିଛନ୍ତି। ତ ତେଣୁ ଏହିଭଳି ଭାବରେ ଏଇ ଯେଉଁ ସାମ୍ଭୁ ମନୁ ଏବଂ ତାଙ୍କର ପତ୍ନୀ ସତରୂପାଙ୍କ ବିଷୟରେ ବର୍ଣ୍ଣନା କରାଯିବ। ଏବଂ ସ୍ୱୟଂଭୁ ମନୁ ଯିଏକି ଭଗବାନଙ୍କ ଜଣେ ଶ୍ରେଷ୍ଠ ଭକ୍ତ ଥିଲେ ସ୍ୱୟଂଭୁ ମନୁ, ସେଥିପାଇଁ ବର୍ଣ୍ଣନା କରାଯାଇଛି ତାଙ୍କର ଯଦିଓ ଏକସ୍ତରୀ ଦିବ୍ୟ ଯୁଗ, ତାଙ୍କର ଆୟୁଷ ହେଉଛି ଏକସ୍ତରୀ ଦିବ୍ୟ ଯୁଗ। ଗୋଟିଏ ଦିବ୍ୟ ଯୁଗ ହେଉଛି କେତେ, ବ୍ରହ୍ମାଙ୍କର ଗୋଟିଏ ଦିବ୍ୟ ଯୁଗ ହେଉଛି ସତ୍ୟ ତ୍ରତୟା ଦ୍ୱାପର କଳି, ଏ ଚାରି ଯୁଗ ମିଶିଲେ ହେଉଛି ଗୋଟିଏ ଦିବ୍ୟ ଯୁଗ। କଳିଯୁଗର ପରିମାଣ ହେଉଛି 4,32,000 ବର୍ଷ, କଳିଯୁଗର 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ 8,64,000 ବର୍ଷ, କଳିଯୁଗର 3 ଗୁଣ ତ୍ରେତା ଯୁଗର ପରିମାଣ 12,96,000 ବର୍ଷ, ଏବଂ କଳିଯୁଗର 4 ଗୁଣ ସତ୍ୟଯୁଗର ପରିମାଣ 17,28,000 ବର୍ଷ। ତେଣୁ ସତ୍ୟ ତ୍ରତୟା ଦ୍ୱାପର କଳି ଏଇ 4 ଯୁଗ ମିଶିଲେ ଇଏ ହେଉଛି 43,20,000 ବର୍ଷ, ଇଏ ହେଉଛି ଗୋଟିଏ ଦିବ୍ୟ ଯୁଗ। ଆକୁ ଯଦି ଏକସ୍ତରୀରୁ ଗୁଣିବା ଇଏ ହେଉଛି ଗୋଟିଏ ବ୍ରହ୍ମାଙ୍କର ଗୋଟିଏ ମନୁଙ୍କର ଆୟୁଷ ପରିମାଣ, ଏତିକି କୋଟି କୋଟି ବର୍ଷ। ତେଣୁ ସ୍ୱୟଂଭୁ ମନୁଙ୍କ ବିଷୟରେ ବର୍ଣ୍ଣନା କରାଯାଏ ଯେ ସ୍ୱୟଂଭୁ ମନୁ ସଏବ ସ୍ୱାନ୍ତରଙ୍ଗ ନିନି ଯୁଗାନାମ ଏକ ସପ୍ତିତମ ବାସୁଦେବ ପ୍ରସଙ୍ଗୀନ ପରିଭୂତ ଗତତ୍ରିୟ। ସ୍ୱୟଂଭୁ ମନୁ ଯିଏକି ଜଣେ ଭଗବାନ, ଆମେ ତ କହିଛେ ସେ କୁହାଯାଏ ଭଗବାନଙ୍କ ବିଭୂତି ସିଏ, ତେଣୁ ଭଗବାନଙ୍କର ଭକ୍ତି ଆଚରଣ କରି ସେ ଯୁଗକୁ ବିତେଇ ଦେଲେ। ଏକସ୍ତରୀ ଦିବ୍ୟ ଯୁଗ ସେ ଭଗବାନ କଥାରେ ବିତେଇ ଦେଲେ। ଭଗବାନ ଯଦିଓ ସେ ମନୁ ଅଛନ୍ତି, ମନ୍ୱନ୍ତର ସେ ସମ୍ଭାଳୁଛନ୍ତି, ସବୁକିଛି ମ୍ୟାନେଜମେଣ୍ଟ ଦାୟିତ୍ୱରେ ଅଛନ୍ତି, କିନ୍ତୁ ତଥାପି ସେ ସଏବ ସ୍ୱାନ୍ତରଙ୍ଗ ନିନି ତାଙ୍କର ଯେଉଁ ଏକସ୍ତରୀ ଦିବ୍ୟ ଯୁଗକୁ ବାସୁଦେବ ପ୍ରସଙ୍ଗୀନ ଭଗବାନ କଥା ଶୁଣିବାରେ ସେ ବିତେଇ ଦେଲେ। ତେଣୁକରି ପରିଭୂତ ଗତତ୍ରିୟ, ତେଣୁ ଏ ଯେଉଁ ତ୍ରିତାପ ରହିଛି ଆଦି ଭୌତିକ ଆଧ୍ୟାତ୍ମିକ ଏବଂ ଆଦି ଦୈବିକ ତ୍ରିତାପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି, କିନ୍ତୁ ସ୍ୱୟଂଭୁ ମନୁ ଯିଏକି ଭଗବାନ କଥା ଶ୍ରବଣରେ ଏକସ୍ତରୀ ଦିବ୍ୟ ଯୁଗକୁ ବିତେଇ ଦେଲେ, ତେଣୁ ସିଏ ଆଉ ତାଙ୍କୁ ଏ 3 ତ୍ରିତାପ ତାଙ୍କୁ ଜଣା ପଡ଼ିଲା ନାହିଁ। ଆମର ମଧ୍ୟ ଭାଗବତ ବର୍ଣ୍ଣନା କରାଯାଇଛି ଯେଉଁମାନେ କେବଳ ଭାଗବତ ଶ୍ରବଣ କରିବେ ସେମାନେ ତାପତ୍ର ଉନ୍ମିଳନମ ବୋଲି କୁହାଯାଇଛି। ଯେଉଁମାନେ ଭାଗବତଙ୍କ ଶ୍ରବଣ କରିବେ ଧର୍ମ ପ୍ରଜିତ କୈତବୋତ୍ର କର୍ମ ନିର୍ମ ଶରଣାଂ ସତାଂ ବେଦ୍ୟମ ବାସ୍ତମତ୍ର ବସ୍ତୁ ଶିବଦମ ତାପତ୍ର ଉନ୍ମିଳନମ। ତାପତ୍ର ତ୍ରିତାପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି, ଏବେ ବହୁତ ଗରମ ହେଉଛି ସମସ୍ତେ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନ କଥା ଶ୍ରବଣରେ ସେ ଜାଣିପାରୁନାହାନ୍ତି କେତେବେଳେ ଗରମ ହେଉଛି, କେତେବେଳେ ଥଣ୍ଡା ହେଉଛି, କେତେବେଳେ କ'ଣ ହେଉଛି, ତ୍ରିତାପକୁ ସେମାନେ ତ୍ରିତାପରେ ମୁକ୍ତ ହୋଇଯାଉଛନ୍ତି। ଏ ଭାଗବତଙ୍କର ମଙ୍ଗଳାଚରଣରେ ବ୍ୟାସଦେବ ସେ କଥା କହୁଛନ୍ତି। ଧର୍ମ ଏଇ ଯେଉଁ ଭାଗବତମ ଧର୍ମ ଇଏ ସମସ୍ତ କୈତବ ଧର୍ମକୁ ବାଦ ଦିଆଯାଇଛି, ପ୍ରକୃତ ଧର୍ମ ଏଇ ଭାଗବତ ବର୍ଣ୍ଣନା କରାଯାଇଛି। ଭଗବତ ଗୀତାରେ ଭଗବାନ ବିଭିନ୍ନ କୈତବ ଧର୍ମ ବିଷୟରେ କହିଛନ୍ତି, ତେଣୁ ଅନ୍ତିମରେ ଭଗବାନ କହିଲେ ଅର୍ଜୁନକୁ, ଅର୍ଜୁନ ମୁଁ ତୁମକୁ ସବୁ ଯେଉଁ ଧର୍ମ କହିଲି ସେ ପ୍ରକୃତ ଧର୍ମ ନୁହଁ ନା, ପ୍ରକୃତ ଧର୍ମ କେଉଁଟା ତାହେଲେ, ନା ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ସମସ୍ତେ କିଛି ତ୍ୟାଗ କର, ସେ କୈତବ ଧର୍ମକୁ ସବୁ ତ୍ୟାଗ କର, ସର୍ବଧର୍ମାନ୍ ପରି ସବୁ କୈତବ ଧର୍ମ ସେ ପ୍ରକୃତ ଧର୍ମ ନୁହଁ ନା, ପ୍ରକୃତ ଧର୍ମ କେଉଁଟା ନା ମାମ ଏକଂ ଶରଣଂ ବ୍ରଜ, କେବଳ ମୋର ଶରଣରେ ଗଲେ ସେ ହେଉଛି ପ୍ରକୃତ ଧର୍ମ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ତେଣୁ ଇଏ ହେଉଛି ପ୍ରକୃତ ଧର୍ମ। ତେଣୁ ଯେଉଁଠି ଭଗବତ ଗୀତା ଶେଷ ହେଇଛନ୍ତି ସେଇଠୁ ଭାଗବତମ ଆରମ୍ଭ ହେଇଛନ୍ତି। ତେଣୁ ଭାଗବତମ ଆରମ୍ଭରେ ଯେଉଁ ଭଗବତ ଗୀତାର ଅନ୍ତିମରେ ଭଗବାନ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଭାଗବତମର ଆରମ୍ଭରେ ବ୍ୟାସଦେବ ସେ କଥା କହିଦେଲେ। ଧର୍ମ ପ୍ରଜିତ କୈତବୋତ୍ର ସମସ୍ତ କୈତବ ଧର୍ମକୁ ବାଦ ଦିଆଯାଇଛି। ପରମ ନିର୍ମତ ଶରଣଂ ସତାଂ, ଯେଉଁମାନେ ପ୍ରକୃତ ନିର୍ମତ୍ସର ଯେଉଁମାନେ ଦ୍ୱେଷ ଶୂନ୍ୟ ସେମାନେ ଏଇ ଭାଗବତ ଶାସ୍ତ୍ରର ଅଧ୍ୟୟନ କରିବେ। ବେଦ୍ୟମ ବାସ୍ତବତ୍ର ଏଇ ଭାଗବତ ଶାସ୍ତ୍ର ଯେଉଁମାନେ ଅଧ୍ୟୟନ କରିବେ ସେମାନେ ବାସ୍ତବ ବସ୍ତୁକୁ ଜାଣିବେ, ଭଗବାନଙ୍କୁ ଜାଣିବେ, ବେଦ୍ୟମ ବାସ୍ତବତ୍ର ବସ୍ତୁ। ଏବଂ ଶିବଦମ ତା ପୁତ୍ର ଉନ୍ମିଳନମ, ଯେଉଁ ଭାଗବତ ପାଠ କରିବା ଇଏ ହେଉଛି ପ୍ରକୃତିର ମଙ୍ଗଳପ୍ରଦ, ଏବଂ ଖାଲି ଯେ ମଙ୍ଗଳପ୍ରଦ ତା ନୁହଁ, ଏ ତା ପୁତ୍ର ଉନ୍ମିଳନମ ତ୍ରିତାପରୁ ଜଣକୁ ମୁକ୍ତ କରିଦେବ। ତେଣୁ ଶ୍ରୀମଦ୍ ଭାଗବତୀ ମହାମୁନି କୃତେ କିମ୍ବା ପରେଶ୍ୱର, ଏଇ ଯେଉଁ ଶ୍ରୀମଦ୍ ଭାଗବତ, ଏ ଭାଗବତ ଭଗବାନଙ୍କଠାରୁ ଆସୁଛନ୍ତି ଜ୍ଞାନ, ଭାଗବତମ ଜ୍ଞାନ ଭଗବାନ ବ୍ରହ୍ମାଙ୍କୁ ଦେଲେ, ବ୍ରହ୍ମା ନାରଦଙ୍କୁ ଦେଲେ, ନାରଦ ବ୍ୟାସଦେବଙ୍କୁ ଦେଇ ବ୍ୟାସଦେବ ବର୍ତ୍ତମାନ ରଚନା କରୁଛନ୍ତି। श्रीमद भागवत महामुनि कृते भगवान ये ज्ञान देइछंती, नरनारायण ऋषि ये ज्ञान देइछंती महामुनि किंबा आउ अन्य भगवान आश्रय नवा दरकार नहीं। तेणु यही भागवतम धर्म को जो मैंने आश्रय आश्रय ग्रहण करेंगे सद्य हृदय अवरुद्य तत्र सांगे सांगे भगवान हृदय भितर बंदी रही पृथ्वी सुश्रुषुभि तत्णा जो मैंने बुद्धिमान व्यक्ति से केवल श्रवण करवा मात्र सुश्रुषुभि केवल श्रवण करवा मात्र भगवान सांगे सांगे तत्क्षण भगवान हृदय बंदी तेणु यही भाव में ब्रह्मा ତାଙ୍କର ସୃଷ୍ଟି ପ୍ରକ୍ରିୟା ଆରମ୍ଭ କରିବେ। ଏସବୁ ବିଷୟରେ ଆମେ ପରେ ବିସ୍ତାର ଭାବେ ଶ୍ରବଣ କରିବା। ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବନ୍ଦେ କି ଦାୟୀ ଗୌର ପ୍ରେମାନନ୍ଦେ ଜୟ ଶ୍ରୀ ଗୋପାଳ ମହାରାଜ।